वासुदेवाय ॐ नमो भगवते वासुदेवाय। श्रीमद्भागवतम तृतीय स्कंद द्वादश अध्याय श्लोक 48। शब्द ब्रह्मा शब्द ब्रह्मा आत्मनः आत्मनः तस्य तस्य व्यक्त व्यक्त अव्यक्त अव्यक्त आत्मनः आत्मनः परः परः ब्रह्मा ब्रह्मा अवभाति अवभाति वीततो वीततो नानाशक्ति नानाशक्ति उपब्रूहितः उपब्रूहितः शब्दब्रह्मात्मनस्तस्य शब्दब्रह्मात्मनस्तस्य व्यक्ता व्यक्तात्मनः परः व्यक्ता व्यक्तात्मनः परः ब्रह्म ब्रह्म अभवाति वीततो ब्रह्मा अभवाति वीततो नानाशक्ति बब्रूहितः नानाशक्ति बब्रूहितः शब्द ब्रह्मात्मनस्तस्य व्यक्ता व्यक्तात्मनः परः ब्रह्मा भवति विततो नानाशक्ति उपब्रूहितः शब्द ब्रह्मात्मनस्तस्य व्यक्ता व्यक्तात्मनः परः ब्रह्मा भवति विततो नानाशक्ति उपब्रूहितः। शब्दान्वाद शब्द ब्रह्मा दिव्य ध्वनि आत्मनः भगवान करा तस्य भगवान करा व्यक्त प्रकाशित अव्यक्त आत्मनः अव्यक्तर परः ऊर्ध्वरे ब्रह्म निर्गुण अक्षर तत्व अवभाति प्रकाशित वीततः वितरण करी नाना नाना प्रकार शक्ति शक्ति उपब्रूहित बारंति। श्रुकरणवाद ब्रह्मा दिव्य ध्वनि उत्सरूप भगवान वेदमय तनु अटंती एवं से व्यक्त और अव्यक्त धारणार ऊर्धरे अवस्थित। ब्रह्मा अद्वय सत्यंकर पूर्ण रूप एवं से विविध शक्ति समन्वित अटंती कहे ब्रह्मांड रे ब्रह्मापद सर्वोच्च दायित्व संपन्न अटे एवं ब्रह्मांडर सर्वोच्च योग्य व्यक्ति को यह पदवी दि जाए। जितेबाला ब्रह्मापद पर योग्य व्यक्ति न मिलती से निजे भगवान ब्रह्मा हो कार्य करती। जय श्री राधा की भौतिक जगत में ब्रह्मा हूँ भगवान पूर्ण प्रतिनिधि एवं दिव्य ध्वनि प्रणव तुम्हारे आसे से विविध शक्ति समन्वित अटंती जोठू इंद्र चंद्र वरुण आदि देवतागण बाहर जदिओ ब्रह्मा निज कन्या को बोह कर मनोवृत्ति प्रकाश करते तथापि तर दिव्य मान ह्रास होगला कहीं भाविवा उचित नुहे। ब्रह्मा जे प्रकार मनोवृत्ति प्रकाश कले तार गोटे उद्देश्य अच्छे एवं तांकु एक साधारण जीव भली कहीं दोषारोप करने उचित नुहे। तेणु ये ब्रह्मा जो सृष्टि कर मित्र मन जो कहते विदुर को विदुर मनरे हे तो प्रश्न आसीपे बा शंका आसीपे बा सन्देह आसीपे ब्रह्मा कौन ये सृष्टि कर तेणु मैत्र मुनि कहते हे विदुर ये ब्रह्मा साधारण व्यक्ति नुहति ये ब्रह्मा हो भौतिक ब्रह्मांडर सर्वोच्च जीव ଭଗବାନଙ୍କର ନିଜର ଶରୀର ନିଜରୁ ସେ ନିଜର ଆତ୍ମଜ ବ୍ରହ୍ମାଙ୍କ ଭଗବାନଙ୍କର ପୁତ୍ର ସିଏ, ତେଣୁ ଭଗବାନଙ୍କର ଆମେ ସମସ୍ତେ ଅବଶ୍ୟ ଭଗବାନଙ୍କର ପୁତ୍ର, ମମୀମାଂସ ଜୀବ ଲୋକେ ଜୀବ ଭୂତ ସନାତନ, ସମସ୍ତେ ଆମେ ଭଗବାନଙ୍କର ଅଂଶ, ତେଣୁ ସେଇ ସେଇ ସେଇଥିପାଇଁ ଆମର ଭଗବାନଙ୍କର ଯେଉଁ ସବୁ ଗୁଣ ଅଛି, ଭଗବାନଙ୍କର ଅନନ୍ତ ଗୁଣ ରହିଛି, କିନ୍ତୁ ତାକୁ 64 ଭାଗରେ ବିଭକ୍ତ କରାଯାଇଛି, 64 କଳା ଯେଉଁ କୁହାଯାଉଛି, 64 ଗୁଣ ରହିଛି। ତେଣୁ ବ୍ରହ୍ମା ଜଣେ ଜୀବ ହିସାବରେ ସେ 50 ପର୍ଯ୍ୟନ୍ତ ଗୁଣ ପ୍ରାପ୍ତ ହୋଇପାରିବେ, ଏତେ ଶକ୍ତି ତାଙ୍କର ରହିଛି, 50 ଗୁଣ ରହିଛି। ବ୍ରହ୍ମାଙ୍କର ଉପରେ ଶିବଜୀ ତାଙ୍କର 5 ଗୁଣ ଅଧିକା, ଏବଂ ବ୍ରହ୍ମା ଶିବଜୀଙ୍କ ଉପରେ ବିଷ୍ଣୁ ରହୁଛନ୍ତି, ବିଷ୍ଣୁ ତତ୍ତ୍ୱ ତାଙ୍କର ଆଉ 5 ଗୁଣ ଅଧିକା ରହିଛି, ଏବଂ କୃଷ୍ଣ ହେଉଛନ୍ତି ସମସ୍ତଙ୍କର ଉପରେ ଯାହାଙ୍କର 4 ବିଶେଷତ୍ଵ ରହିଛି, ଯେଉଁ 4 କେହି ଭଗବାନଙ୍କ ସହିତ କୃଷ୍ଣଙ୍କ ସହିତ ସମାନ ହୋଇପାରିବେ ନାହିଁ, ଏମିତିକି ଅନ୍ୟ ବିଷ୍ଣୁ ତତ୍ତ୍ୱ ମଧ୍ୟ ସମାନ ହୋଇପାରିବେ ନାହିଁ। ତେଣୁ ଏ ଯେଉଁ ବ୍ରହ୍ମା ମୈତ୍ର କହୁଛନ୍ତି ବିଦୁର, ଏ ବ୍ରହ୍ମା ଜଣେ ତୁମେ ମଧ୍ୟ ସାଧାରଣ ବ୍ୟକ୍ତି ନୁହଁ, ତୁମେ ମଧ୍ୟ ବହୁତ ଉନ୍ନତ ସମ୍ପନ୍ନ, ବ୍ରହ୍ମା ଯେଉଁଭଳି ଭାବରେ ଜଣେ ମହାଜନ, ତୁମେ ମଧ୍ୟ ସେଭଳି ଜଣେ ମହାଜନ, ତୁମେ ଯମରାଜ ଥିଲ, କିନ୍ତୁ ମାଣ୍ଡିବ ମୁନିଙ୍କର ଅଭିଶାପରେ ତୁମେ ବର୍ତ୍ତମାନ ଏଇ ଗୋଟେ ଦାସ ପୁତ୍ର ରୂପରେ ତୁମେ ଜନ୍ମଗ୍ରହଣ କରିଛ, କିନ୍ତୁ ତୁମେ ସାଧାରଣ ମନୁଷ୍ୟ ନୁହଁ, ତୁମେ ମଧ୍ୟ ସେଇଭଳି ଭାବରେ ଅତି ମହାନ ବ୍ୟକ୍ତି, ତୁମେ ଜଣେ ମହାଜନ। ତେଣୁ ତାଙ୍କର ସବୁ ଅଦ୍ଭୁତ ଶକ୍ତି ରହିଛି, ବ୍ରହ୍ମାଙ୍କର ମଧ୍ୟ ସେଇଭଳି ଭାବରେ ଅଦ୍ଭୁତ ଶକ୍ତି ରହିଛି, ଅନେକ ଶକ୍ତି ରହିଛି ବ୍ରହ୍ମାଙ୍କର। ତେଣୁ ଇଏ ହେଉଛନ୍ତି ଭଗବାନଙ୍କର ଆତ୍ମନସ୍ୟ ଶବ୍ଦ ବ୍ରହ୍ମ, ଭଗବାନଙ୍କର ଯେଉଁ ସବୁକିଛି ଯେଉଁ ଶବ୍ଦ ବାହାରୁଛି, ଭଗବତ ଗୀତାରେ ଭଗବାନ କହୁଛନ୍ତି ଶବ୍ଦ କ୍ଷେ ଆକାଶରେ ମୁଁ ହେଉଛି ଶବ୍ଦ, ତେଣୁ ଏ ଶବ୍ଦ ହେଉଛି ଭଗବାନଙ୍କର ପ୍ରତିନିଧି, ଶବ୍ଦ ବ୍ରହ୍ମ ବୋଲି କୁହାଯାଉଛି। ତେଣୁ ବୈଦିକ ସାହିତ୍ୟରେ ଯେଉଁ ଶବ୍ଦ ସେ ଭୌତିକ ଶବ୍ଦ ନୁହଁ, ଟ୍ରାନ୍ସେଣ୍ଡେଣ୍ଟାଲ ଲିଟରେଚର ତାକୁ କୁହାଯାଉଛି, ପ୍ରଭୁପାଦ ମହାରାଜ କହୁଛନ୍ତି ଭାଗବତ ପ୍ରଥମ ସ୍କନ୍ଧ 1 19 ଯେଉଁ ସୌନକାଦି ଋଷିମାନେ କହିଛନ୍ତି ଯେ ବୟଂ ତୂନ ବିତୃପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମେ ଯତ୍ ଶୁଣତାଙ୍କ ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପତେ ପଦେ। ହେ ସୁତ ଗୋସ୍ୱାମୀ, ଆପଣ ଯେଉଁ ଅବଶ୍ୟ ଆମେ ବହୁତ କଥା ଜାଣିଛୁ ଭଗବାନ ବିଷୟରେ, କିନ୍ତୁ ତଥାପି ଆମେ ଯେଉଁ ଆପଣଙ୍କର ଶ୍ରୀମୁଖରୁ ଶ୍ରବଣ କରୁଛୁ ଆମେ ତୃପ୍ତି ପାଉନୁ, ଜଣେ କହିବ ନାହିଁ ମୁଁ ଭାଗବତ ପଢ଼ିସାରିଛି ଆଉ କ'ଣ ପଢ଼ିବି ବାପା ଆଉ କ'ଣ ଶୁଣିବି, ମୁଁ ତ ଥରେ ପଢ଼ିଦେଇଛି। ଯେ ଭୌତିକ ଯେତେ ନୋବେଲ ପ୍ରାଇଜ୍ ପାଆନ୍ତୁ ନା କାହିଁକି, ସାହିତ୍ୟ ନୋବେଲ ପ୍ରାଇଜ୍ ପାଆନ୍ତୁ ନା କାହିଁକି, କିନ୍ତୁ ଯଦି ସେଥିରେ ଭଗବାନଙ୍କର ଗୁଣ ବିକଶିତ ହୋଇନାହିଁ ବା ଭଗବାନ ଗୁଣ ଆଲୋଚନା ହୋଇନାହିଁ, ତାହେଲେ ସେ ତୁଚ୍ଛ ଶବ୍ଦ ଭୌତିକ ଶବ୍ଦରେ ପରିଣତ ହୋଇଯାଇଛି। ଯଦିଓ ଶବ୍ଦ ହେଉଛି ଭଗବାନଙ୍କ ପ୍ରତିନିଧି, କିନ୍ତୁ ସେ ଶବ୍ଦର ବ୍ୟବହାର କରାଯାଇକି ଏ ଭୌତିକ ଶବ୍ଦରେ ପରିଣତ କରିଦିଆଯାଇଛି। ତେଣୁ ସେ ଶବ୍ଦ ଯେମିତି ଆଜିକାଲି ଆମେ ନ୍ୟୁଜ୍ ପେପର ଦେଖୁଛେ, କେତେ ପ୍ରକାର ନ୍ୟୁଜ୍ ପେପର ବାହାରୁଛି, କିନ୍ତୁ ଥରେ ପଢ଼ିଦେଲେ ଆଉ ଦ୍ୱିତୀୟ ଥର ପଢ଼ିବା ପାଇଁ ଇଚ୍ଛା ହେବ କି ନା, ଇଚ୍ଛା ହେବ ନାହିଁ। କିନ୍ତୁ ଏ ଯେଉଁ ପରମାର୍ଥିକ ସାହିତ୍ୟ, ଏ ଯେଉଁ ଶବ୍ଦ ବ୍ରହ୍ମ, ଏ ଯେଉଁ ଟ୍ରାନ୍ସେଣ୍ଡେଣ୍ଟାଲ ଲିଟରେଚର, ଏଇଟା ହେଉଛି ଭୌତିକ ଜଗତର ତମ ଗୁଣରୁ ଉର୍ଦ୍ଧ୍ୱରେ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଟ୍ରାନ୍ସେଣ୍ଡେଣ୍ଟାଲ ଲିଟରେଚର ଇଜ୍ ବିୟଣ୍ଡ ମୋଡ୍ ଅଫ୍ ଡାର୍କନେସ୍। ଏ ଯେଉଁ ଭୌତିକ ଯେଉଁ ଗ୍ରନ୍ଥ ସବୁ ରହିଛି ଏବଂ ପରମାର୍ଥିକ ଗ୍ରନ୍ଥ ଭିତରେ ତଫାତ୍ କ'ଣ ନା, ଭୌତିକ ଗ୍ରନ୍ଥ ସବୁ ଏ ତ୍ରିଗୁଣ ଭିତରେ, କିନ୍ତୁ ପରମାର୍ଥିକ ଗ୍ରନ୍ଥ ଇଏ ହେଉଛି ତ୍ରିଗୁଣର ଉର୍ଦ୍ଧ୍ୱରେ। ତେଣୁ ଇଟ୍ସ ଲାଇଟ୍ ବିକମ୍ସ ମୋର୍ ଲୁମିନସ୍ ୱିଥ୍ ପ୍ରୋଗ୍ରେସିଭ୍ ରିଡିଂ ଆଣ୍ଡ ରିଲେସନ୍ ଅଫ୍ ଦି ଟ୍ରାନ୍ସେଣ୍ଡେଣ୍ଟାଲ ସବଜେକ୍ଟ ମ୍ୟାଟର। ତେଣୁ ଆର ଆଲୋକ ଯେତେ ଆମେ ଅଧିକ ପାଠ କରୁଥିବା, ଯେତେ ପଢ଼ୁଥିବା, ଯେତେ ତାକୁ ଅନୁଭବ କରୁଥିବା, ତେଣୁ ତାର ଆଲୋକ ସେତେ ବଢ଼ି ବଢ଼ିକା ଯାଉଥିବ। ସରି, ଏଇଟା ପ୍ରଥମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ପ୍ରଥମ ଅଧ୍ୟାୟ, ହଁ ପ୍ରଥମ ମୁଁ କହିଲି ତ 1:19 ଆଉ ଆଣ୍ଡ ଇଟ୍ସ ଲାଇଟ୍ ବିକମ୍ସ ମୋର୍ ଲୁମିନସ୍ ୱିଥ୍ ପ୍ରୋଗ୍ରେସିଭ୍ ରିଡିଂ ଆଣ୍ଡ ରିଲେସନ୍ ଅଫ୍ ଦି ଟ୍ରାନ୍ସେଣ୍ଡାଲ ସବଜେକ୍ଟ ମ୍ୟାଟର। ଏହାର ଆଲୋକ ଆର ଅଧିକ ରିଏଲାଇଜେସନ୍ ହେଉଥିବ। ପ୍ରଭୁପାଦ ମହାରାଜ କହୁଛନ୍ତି ଯଦି ଜଣେ ଏଇ ଭଗବତ ଗୀତାକୁ 18 ଅଧ୍ୟାୟ ଯାକ 700 ଶ୍ଳୋକକୁ ପ୍ରତିଦିନ ଅଭ୍ୟାସ କରିବେ, ପ୍ରତିଦିନ ପାଠ କରିବେ, ତାହେଲେ ପ୍ରତିଦିନ ସେ ଗୋଟେ ନୂତନ ଅର୍ଥ ପ୍ରାପ୍ତ ହେଉଥିବେ। ଇଏ ପରମାର୍ଥ ଗ୍ରନ୍ଥର ବିଶେଷତ୍ୱ ହେଉଛି ଏଇଭଳି ଭାବରେ ଆମେ ପ୍ରତିଦିନ ମହାମନ୍ତ୍ର ଜପ କରୁଛେ, କୀର୍ତ୍ତନ କରୁଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। କିନ୍ତୁ ଆମେ କହୁନେ ଏ ସେଇ କଥାଟା କେତେ ବୁଲିବା, ସେଇ କଥାଟା ନା ସେତେ ଯେତେ ହରିଦାସ ଠାକୁର ନାମାଚାର୍ଯ୍ୟ 300,000 ନାମ ନେଉଥିଲେ, ଦିନ ରାତି 24 ଘଣ୍ଟା ସେ ନାମ ନେଉଥିଲେ ଭଗବାନଙ୍କର। ଏମିତିକି ମହାପ୍ରଭୁ ଯେତେବେଳେ ଗୋବିନ୍ଦଙ୍କ ତାଙ୍କର ସେବକ ଗୋବିନ୍ଦଙ୍କ ହାତରେ ପଠାନ୍ତି, ମହାପ୍ରସାଦ କିଛି ପଠାନ୍ତି, ସେ କହନ୍ତି ମୋର ସମୟ କାହିଁ ମହାପ୍ରସାଦ ଗ୍ରହଣ କରିବା ପାଇଁ, ସମୟ ନାହିଁ। କିନ୍ତୁ ଯେହେତୁ ମହାପ୍ରଭୁ ପଠାଇଛନ୍ତି ତେଣୁ ଗୋଟିଏ କଣା ସେଇଟାକୁ ସେବା କରନ୍ତି, ସବୁବେଳେ ସେ ଭଗବାନଙ୍କର ନାମ କୀର୍ତ୍ତନ କରୁଛନ୍ତି, ସେଥିପାଇଁ ତାଙ୍କ ନାମ ହେଲା ନାମାଚାର୍ଯ୍ୟ। କିନ୍ତୁ ଆଜିକାଲି ଆମର ମହାପ୍ରଭୁଙ୍କ ଧାରାକୁ ଯେଉଁମାନେ ବ୍ୟତିକ୍ରମ କରୁଛନ୍ତି ସେମାନେ ଅନ୍ୟ ଜଣଙ୍କୁ ନାମାଚାର୍ଯ୍ୟ କରି ତାଙ୍କର ଯେଉଁ ମନଗଢ଼ା ନାମକୁ ମହାମନ୍ତ୍ର ବୋଲି କହି ତାକୁ ଜପ କରୁଛନ୍ତି। ଏସବୁ ଅପସମ୍ପ୍ରଦାୟର କଥା। ଯାହା ହଉ, ଏଇ ଯେଉଁ ଭଗବାନଙ୍କର ତନୁ ଭଗବାନଙ୍କର ଅଙ୍ଗ ଅଛନ୍ତି ବ୍ରହ୍ମା, ଆମେ ମଧ୍ୟ ଭଗବାନଙ୍କର ଅଙ୍ଗ, କିନ୍ତୁ ଆମର ସବୁ ପ୍ରକାର ଯେଉଁ ରହିଛି ଗୁଣର ପ୍ରାଧାନ୍ୟ ରହୁଥିବା ହେତୁ ଆମେ ଭଗବାନଙ୍କର ଯେଉଁ ରହିଛି ଶକ୍ତି ରହିଛି ତାକୁ ଆମେ ପ୍ରକାଶ କରିପାରୁନାହୁଁ। ଯେମିତି ଉଦାହରଣ ସ୍ୱରୂପ ସୂର୍ଯ୍ୟର ଆଲୋକ ରହିଛି, ସୂର୍ଯ୍ୟର ଆଲୋକ ଯଦିଓ ଚାରିଆଡ଼େ ବିକ୍ଷିପ୍ତ ହୋଇକି ରହିଛି, ବିକ୍ଷିପ୍ତ ହୋଇକି ରହୁଛି, କିନ୍ତୁ ଯଦି ଆମେ ଘର ଭିତରେ କବାଟ ଝରକା ଯଦି ବନ୍ଦ କରି ରହିବା ତାହେଲେ ସୂର୍ଯ୍ୟର ଆଲୋକ ଆସିପାରିବ ନାହିଁ, ଅନ୍ଧକାର ସେଠି ରହିବ, ଆଲୋକ ଆସିପାରିବ ନାହିଁ। ତେଣୁ ଯେଉଁଭଳି ଭାବରେ ଯେ ଯେତେ ନିଜକୁ ସମର୍ପଣ କରିଛନ୍ତି ଭଗବାନ ପାଖରେ, ଏଇ ଗୁଣରୁ ଯେତିକି ଜଣେ ମୁକ୍ତ ହୋଇଛନ୍ତି ତାଙ୍କର ଭଗବାନଙ୍କ ଗୁଣ ସେହିଭଳି ଭାବରେ ପ୍ରତିଭାତ ହେବ ତାଙ୍କ ପାଖରେ। ତେଣୁ ବ୍ରହ୍ମା ଯେ ସାଧାରଣ ବ୍ୟକ୍ତି ନୁହନ୍ତି, ଭାଗବତମର ଚତୁର୍ଥ ସ୍କନ୍ଧରେ ଶିବଜୀ ପ୍ରଚେତାମାନଙ୍କୁ କହିଛନ୍ତି ସେ କଥା, ଏ ପ୍ରଚେତାମାନେ ତୁମେ ଯାଉଛ ତ ତୁମର ପିତା ପ୍ରାଚୀନ ଭରି ପଠାଇଛନ୍ତି ତୁମକୁ ପ୍ରଜା ଉତ୍ପନ୍ନ କରିବା ପାଇଁ, ତେଣୁ ତୁମେ ଭଗବାନଙ୍କର ଆରାଧନା କରିବା ପାଇଁ ଯାଉଛ, ତୁମେ ଜାଣିଛ କିଏ ଆରାଧ୍ୟ ବିଷୟ ବା ଆରାଧ୍ୟ ବ୍ୟକ୍ତି କିଏ, ନା ପ୍ରଭୁ କିଏ, ନା ସ୍ୱଧର୍ମନିଷ୍ଠ ସତ ଜନ୍ମବି ପୁମାନ ବିରିଞ୍ଚିତା ମେଧି ତଥା ପରଙ୍ଗୀମାନ ଅବ୍ୟାକୃତ ଭାଗବତୋର୍ଥ ବୈଷ୍ଣବଂ ପଦଂ ଯଥାଂ ବିବୁଧାଂ କଳତୟେ। ଜଣେ ଯଦି ସ୍ୱଧର୍ମନିଷ୍ଠ ଯେଉଁ ନାଶ୍ରମ ଧର୍ମ ସବୁ ରହିଛି ଏ ଧର୍ମକୁ 100 ଜନ୍ମ ଧରି ପାଳନ କରିବେ, ସ୍ୱଧର୍ମନିଷ୍ଠ ସତଜନ୍ମ ପୁମା, ତାହେଲେ ସେ ବିରିଞ୍ଚିତା ସେମାନେ ବ୍ରହ୍ମାପଦ ପ୍ରାପ୍ତ ହେବେ। ତେଣୁ ଯେଉଁ କଳ୍ପରେ ଏଭଳି ଜୀବ ମିଳନ୍ତି ନାହିଁ, ଏଠି ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହୁଛନ୍ତି, ସେହି କଳ୍ପରେ ସ୍ୱୟଂ ଭଗବାନ ବ୍ରହ୍ମା ହୁଅନ୍ତି, କାରଣ କେହି ନାହାନ୍ତି ବ୍ରହ୍ମା। ତେଣୁ ବ୍ରହ୍ମା ମଧ୍ୟ 3 ପ୍ରକାର ରହିଛନ୍ତି, ଆମର ବର୍ଣ୍ଣନା କରାଯାଇଛି ଏକାଦଶ ସ୍କନ୍ଧରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି ଯେ ବ୍ରହ୍ମା ଯିଏକି ଭଗବତ ଗୀତାର 8 ଅଧ୍ୟାୟରେ ଭଗବାନ କହିଛନ୍ତି ଆ ବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତିନ ଅର୍ଜୁନ, ବ୍ରହ୍ମ ଲୋକଠାରୁ ଆରମ୍ଭ କରି ସମସ୍ତ ଲୋକରେ ସେଇ ପୁନରାବୃତ୍ତି ବା ଜନ୍ମମୃତ୍ୟୁ ଲାଗି ରହିଛି। କିନ୍ତୁ ସେଇଟା ସାଧାରଣତଃ ମୋର ଗୋଟେ ଧାରଣା ଥିଲା ବା ମୋର ଗୋଟେ ଶଙ୍କା ଥିଲା, ସନ୍ଦେହ ଥିଲା ଯେ ଏଭଳି କାହିଁକି ଭଗବାନ କହିଲେ। ବ୍ରହ୍ମା ତ ଭୌତିକ ଜଗତ ଯେତେବେଳେ ଧ୍ୱଂସ ହୋଇଯାଏ ସେତେବେଳେ ଭଗବାନଙ୍କ ଧାମକୁ ଯାଆନ୍ତି, ତାହେଲେ ଏଭଳି କାହିଁକି ଭଗବାନ କହିଛନ୍ତି ଅର୍ଜୁନଙ୍କୁ। ତେଣୁ ମୁଁ ଯେତେବେଳେ ପଢ଼ିଲି ଏକାଦଶ ସ୍କନ୍ଧର 3 ଅଧ୍ୟାୟରେ ସେ ଶଙ୍କାଟି ଦୂର ହେଲା, ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷାରେ କହିଛନ୍ତି ସେ କଥା, ବ୍ରହ୍ମଣ ବି କର୍ମୀ ଜ୍ଞାନୀ ଭକ୍ତତ୍ୱେନ ତ୍ରୈବିଧ୍ୟାନ, 3 ପ୍ରକାର ଅଛନ୍ତି ବ୍ରହ୍ମା ମଧ୍ୟ, ଯେଉଁମାନେ ଏ ଯେଉଁ ସ୍ୱଧର୍ମନିଷ୍ଠ ଜଣେ ସ୍ୱକର୍ମ କର୍ମକୁ ଠିକ୍ ଭାବରେ ଯଦି କର୍ମ ଯେଉଁ ବର୍ଣ୍ଣାଶ୍ରମ କର୍ମ ସବୁ ରହିଛି ଠିକ୍ ଭାବରେ ଜଣେ କରିପାରିବ ତାହେଲେ ସେ ବ୍ରହ୍ମାପଦ ପ୍ରାପ୍ତ ହେବ, ସେ ଭକ୍ତ ନହେଲେ ମଧ୍ୟ ସେଇଟା ପ୍ରାପ୍ତ ହେବ, କର୍ମର ଫଳ ପ୍ରାପ୍ତ ହେବ ଜଣେ। ତେଣୁ ସିଏ ହେଉଛନ୍ତି କର୍ମୀ ବ୍ରହ୍ମା, ତେଣୁ ତାଙ୍କର ପୁନରାବର୍ତ୍ତନ, ସେ ପୁଣି ତାଙ୍କର ପୁଣି କିଣେ ପୁଣ୍ୟ ମର୍ତ୍ତ୍ୟ ଲୋକଙ୍କୁ ମିଶନ୍ତି, ପୁଣି ତାଙ୍କର ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକି ପୁଣି ତାଙ୍କର ଆରମ୍ଭ ହେବ, ସାଇକେଲ ଆରମ୍ଭ ହେବ। ଆଉ ଗୋଟେ ପ୍ରକାର ଅଛନ୍ତି ଜ୍ଞାନୀ ବ୍ରହ୍ମା, ଯେଉଁମାନେ ଜ୍ଞାନ ମିଶ୍ରା ଭକ୍ତି ଆଚରଣ କରିଛନ୍ତି ଅନ୍ତିମରେ ସେ ବ୍ରହ୍ମାପଦ ପ୍ରାପ୍ତ ହୋଇଛନ୍ତି। ତେଣୁ ଏ ଭୌତିକ ଜଗତର ଧ୍ୱଂସ ହୋଇଯିବ, ସେତେବେଳେ ସେମାନେ ମୁକ୍ତି ପ୍ରାପ୍ତ ହେବେ। ପୁନରାବୃତ୍ତି ପୁନରାବୃତ୍ତି ମୁକ୍ତି ପାର୍ଶ୍ୱତତ୍ଵ ତିନି ପ୍ରକାର ତାଙ୍କର ଗତି ରହିଛି। ଯେଉଁମାନେ କର୍ମୀ ବ୍ରହ୍ମା ସେମାନେ ପୁଣି ଭୌତିକ ଜଗତ ପୁନରାବର୍ତ୍ତିନ ଅର୍ଜୁନ ଯୋଗତା ଭଗବତ ଭଗବତ ଗୀତାରେ ଭଗବାନ କହିଛନ୍ତି ଆ ବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତିନ ଅର୍ଜୁନ। କିନ୍ତୁ ଯେଉଁମାନେ ଜ୍ଞାନୀ ବ୍ରହ୍ମା ସେମାନେ ମୁକ୍ତି ପ୍ରାପ୍ତ ହେବେ, କିନ୍ତୁ ଯେଉଁମାନେ ଭକ୍ତ ବ୍ରହ୍ମା ଆମର ଏଇ ଯେଉଁ ବ୍ରହ୍ମା ଇଏ ହେଉଛନ୍ତି ଭକ୍ତ ବ୍ରହ୍ମା, ଇଏ ଭକ୍ତି ଧାରାରେ ଆସୁଛନ୍ତି। ଆମର ଏଇ ଗୋଟେ ସମ୍ପ୍ରଦାୟ ରହିଛି, ଏ ସମ୍ପ୍ରଦାୟ ହେଉଛି ଭକ୍ତି ସମ୍ପ୍ରଦାୟ। ତେଣୁ ଏ ଭକ୍ତି ବ୍ରହ୍ମା ଯିଏ ସେ ଭୌତିକ ଯେତେବେଳେ ଧ୍ୱଂସ ହେବ ସେତେବେଳେ ସେ ଭଗବାନଙ୍କୁ ପାର୍ଶ୍ୱଦ ହେଇକି ଯିବେ, ଭଗବାନଙ୍କର ଧାମ ପ୍ରାପ୍ତ ହେବେ। ତେଣୁ ଏହିଭଳି ଭାବରେ ଇଏ ବ୍ରହ୍ମା ପଦ ରହିଛନ୍ତି, ତାଙ୍କର କେତେ ଶକ୍ତି ରହିଛି ଆମେ ଚିନ୍ତା କରିପାରିବା ନାହିଁ। ତେଣୁ ଶିବଜୀ କହୁଛନ୍ତି ପ୍ରଚେତାମାନେ, ଏ ବ୍ରହ୍ମା ତାହେଲେ ପ୍ରଚେତାମାନେ ଚିନ୍ତା କରୁଛନ୍ତି ଆମେ ବ୍ରହ୍ମାଙ୍କର ଭଜନ କରିବୁ ନା ନା ନା, ତାଙ୍କଠାରୁ ତଥା ପରଙ୍ଗୀ ମା ତାଙ୍କଠାରୁ ଆହୁରି ଉନ୍ନତ ହେଉଛନ୍ତି ମୋର ଯେଉଁମାନେ ମୋତେ ବା ମୋର ଲୋକ ପ୍ରାପ୍ତ ହୁଅନ୍ତି, ଆହୁରି ଉନ୍ନତ ଧର୍ମ ଆଚରଣ କଲେ ସେମାନେ ଶିବଲୋକ ପ୍ରାପ୍ତ ହୁଅନ୍ତି ନା, ତାହେଲେ ଆମେ ଆପଣଙ୍କୁ ପୂଜା କରିବୁ ନା ନା। ଅବ୍ୟାକୃତ ତ ଭାଗବତ ବୈଷ୍ଣବଂ ପଦଂ ଯଥାଂ ବିବୁଧା କଳା ଥାଏ, ଏ ପ୍ରଚେତାମାନେ ଯଦିଓ ଅନେକ ଜନ୍ମ ଲାଗୁଛି ଏ ବ୍ରହ୍ମା ପଦ ପ୍ରାପ୍ତ ହେବା ପାଇଁ ଏବଂ ତାଠାରୁ ଆହୁରି ଅଧିକ ସମୟ ଲାଗୁଛି ଏଇ ଶିବପଦ ପ୍ରାପ୍ତ ହେବା ପାଇଁ ବା ଶିବଲୋକ ପ୍ରାପ୍ତ ହେବା ପାଇଁ, ଶିବ ଜଣେ ହେଇପାରିବ ନାହିଁ, ବ୍ରହ୍ମା ଜଣେ ହେଇପାରିବ, ଶିବ ଜଣେ ହେଇପାରିବ, କାରଣ ଶିବ ହେଉଛନ୍ତି ବିଷ୍ଣୁଙ୍କର ଏଇ ତମଗୁଣର ଅବତାର ହେଉଛନ୍ତି ଶିବଜୀ। କିନ୍ତୁ ଶିବଲୋକ ଜଣେ ପ୍ରାପ୍ତ ହେଇପାରିବ, ଶିବଲୋକ ହେଉଛି ଭୌତିକ ଜଗତର ଉର୍ଦ୍ଧ୍ୱରେ, ମହେଶ ଲୋକ ଯେଉଁ ରହିଛି ବ୍ରହ୍ମଲୋକର ଉର୍ଦ୍ଧ୍ୱରେ ହେଉଛି ମହେଶ ଲୋକ, ସେଇ ଲୋକକୁ ଜଣେ ପ୍ରାପ୍ତ ହେବ। ତେଣୁ ସେଇଟା ମଧ୍ୟ ବୈକୁଣ୍ଠ ଭଳି, ମହେଶ ଲୋକ କହିଲେ ବୈକୁଣ୍ଠ ଭଳି, ସେଇଟା ବୈକୁଣ୍ଠ ଲୋକ। ତେଣୁ ସେ ଏତେ ଜନ୍ମ ଧରିକି ଜଣେ ଉନ୍ନତ ଲୋକ ଯିବା ପାଇଁ ଏତେ ଜନ୍ମ ଲାଗିବ, ତାହେଲେ ଜଣେ ଚିନ୍ତା କରିବ ବୈକୁଣ୍ଠ ଲୋକ ଯିବା ପାଇଁ ତାହେଲେ କେତେ ଜନ୍ମ ଲାଗିବ ନା, ଗୋଟିଏ ଜନ୍ମ। ଅବ୍ୟାକୃତ ତ ଭାଗବତ ବୈଷ୍ଣବଂ ପଦଂ ଯଥାହଂ ବିବୁଧା କଳା ଥାଏ, ଜଣେ ଯଦି ବିଷ୍ଣୁଙ୍କର ଆରାଧନା କରିବେ ଜଣେ ବୈଷ୍ଣବ ହେବେ ତାହେଲେ ସେହି ଜନ୍ମରେ ସେହି ଯେତେବେଳେ ଶରୀର କଳା ଥାଏ ତାଙ୍କ ଶରୀର ଯେତେବେଳେ ତ୍ୟାଗ କରିବେ ସେ ବୈକୁଣ୍ଠ ଲୋକକୁ ଯିବେ। ଏତେ ଉନ୍ନତ ଲୋକ ହେଲେ ମଧ୍ୟ ଗୋଟିଏ ଜନ୍ମରେ ସେ ପ୍ରାପ୍ତ ହୋଇଯାଇପାରିବେ। ତେଣୁ ସବୁବେଳେ ପ୍ରଭୁପାଦ ମହାରାଜ କହନ୍ତି ବ୍ୟାକ୍ ଟୁ ଗଡ୍ ହେଡ୍, ଗୋ ବ୍ୟାକ୍ ଟୁ ଗଡ୍ ହେଡ୍, ଏଇ ଜନ୍ମ ଜଣେ ପ୍ରାପ୍ତ ହୋଇଛ ମାନେ ତେଣୁ ଏଇ ଜନ୍ମରେ ଭଗବତ ଧାମକୁ ଯିବା ପାଇଁ ଚେଷ୍ଟା କର, କାରଣ ଏ ସୁଯୋଗ ଆମକୁ ମିଳିଛି ଜଣେ ଭଗବାନ ପ୍ରାପ୍ତ ହେବା ପାଇଁ, ବେଶୀ ଡେରି ହେବ ନାହିଁ, ଖୁବ୍ ଶୀଘ୍ର ଜଣେ ପ୍ରାପ୍ତ ହୋଇପାରିବ। ଅଚିରାତ୍ ବୋଲି କୁହାଯାଉଛି ଭଗବତ ଗୀତା ଅଷ୍ଟମ ନବମ ଅଧ୍ୟାୟରେ ଭଗବାନ ଅର୍ଜୁନ କହୁଛନ୍ତି, ହେ ଅର୍ଜୁନ ନା ପ୍ରଭୁ ନା ତମେ ଘୋଷଣା କର ଯେ କ୍ଷିପ୍ରଂ ଭବତି ଧର୍ମାତ୍ମା ସଶ୍ରାନ୍ତି ନିଗଚ୍ଛନ୍ତି କୌନ୍ତେୟ ପ୍ରତିଜାନ ହି ନା ଆମେ ଭକ୍ତ ପ୍ରଣଶତି। ଭଗବାନ ଅର୍ଜୁନଙ୍କୁ କହୁଛନ୍ତି, ଅର୍ଜୁନ ଜଣେ ଯଦି ମୋର ଶରଣରେ ଯିବ ତାହେଲେ ସେ ଅନ୍ତିମ ଗତି ପ୍ରାପ୍ତ ହୋଇପାରିବ। ତେଣୁ ଅର୍ଜୁନଙ୍କ ମନରେ ପ୍ରଶ୍ନ ହେଉଛି, ପ୍ରଭୁ ଜଣେ ଦୁରାଚାରୀ ବ୍ୟକ୍ତି କ'ଣ ଆପଣଙ୍କୁ ପ୍ରାପ୍ତ ହୋଇପାରିବେ ନା କାହିଁ ପ୍ରାପ୍ତ ହୋଇ ନପାରିବେ? ଅଭିଚେତ ସୁଦୁରାଚାର ମେଜତେ ମା ଅନନ୍ୟ ଭାଗ ସାଧୁରେବ ସମନ୍ତବ୍ୟ ସମ୍ୟକ ବ୍ୟବସ୍ଥିତ ହୋଇସ, ଯେତେ ବଡ଼ ଦୁରାଚାରୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଖାଲି ଦୁରାଚାରୀ ନୁହେଁ ସୁଦୁରାଚାରୀ, ଯେତେ ପାପ କାର୍ଯ୍ୟ ଅଛି କଲେ ମଧ୍ୟ ଯଦି ସେ ଭଗବାନଙ୍କର ଭଜନ କଲା, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଅପିଚେତ ସୁଦୁରାଚାର ଭଜତେ ମାମ ଅନନ୍ୟ ଭାଗ ସାଧୁରେବ ସମନ୍ତବ୍ୟ, ତାକୁ ସାଧୁ ବୋଲି କୁହାଯିବ? ପ୍ରଭୁ ଅସାଧୁ ବ୍ୟକ୍ତି କେମିତି ସାଧୁ ବୋଲି କୁହାଯିବ ନା, ସମ୍ୟକ ବ୍ୟବସ୍ଥିତ ହୋଇସ ଠିକ୍ ଠିକ୍ ରାସ୍ତାକୁ ଆସିଯାଇଛି ତେଣୁ ଅସୁବିଧା ନାହିଁ। ତେଣୁ ସେମାନେ କ୍ଷିପ୍ରଂ ଭବତି ଧର୍ମାତ୍ମା, ସେମାନେ ଧର୍ମାତ୍ମା ହେବା ପାଇଁ ଅନେକ ଜନ୍ମ ଲାଗିବ ନାହିଁ, କ୍ଷିପ୍ରଂ ଖୁବ୍ ଶୀଘ୍ର ସେମାନେ ଧର୍ମାତ୍ମା ହୋଇଯିବେ, କ୍ଷିପ୍ରଂ ଭବତି ଧର୍ମାତ୍ମା। ତାପରେ ସତ୍ତ୍ୱ ଶାନ୍ତି ନିଗଚ୍ଛତି, ସେ ଧର୍ମାତ୍ମା ହେଲେ ନିଶ୍ଚିନ୍ତ ଭାବରେ ସବୁବେଳେ ପାଇଁ ସେ ଶାନ୍ତି ପ୍ରାପ୍ତ ହେବେ, ସତ୍ତ୍ୱ ଶାନ୍ତି ନିଗଚ୍ଛତି। ତେଣୁ କୌନ୍ତେୟ ପ୍ରତି ଜାନ ହିଁ ନା ମେ ଭକ୍ତ ପ୍ରଣଶତି, ଏ କୁନ୍ତି ପୁତ୍ର ଅର୍ଜୁନ ନା ପ୍ରଭୁ ନା ତମେ ଘୋଷଣା କର ଯେ ମୋର ଭକ୍ତର କେବେ ବିନାଶ ନାହିଁ ନା, ପ୍ରଭୁ ଆପଣ ଘୋଷଣା କରୁନାହାନ୍ତି ମୋତେ କାହିଁ କହିଲେ ଘୋଷଣା କରିବା ପାଇଁ ନା, ଅର୍ଜୁନ ଯେତେବେଳେ ଦରକାର ପଡ଼େ ମୁଁ ମୋର ପ୍ରତିଜ୍ଞାକୁ ମଧ୍ୟ ଭଙ୍ଗ କରିଦିଏ, କିନ୍ତୁ ମୁଁ ମୋର ଭକ୍ତର ପ୍ରତିଜ୍ଞାକୁ ଭଙ୍ଗ କରେ ନାହିଁ। ସେଥିପାଇଁ ତୁମେ ଯଦି ପ୍ରତିଜ୍ଞା କରିବ, ଲୋକମାନେ ସେଇଟାକୁ ଅଧିକ ଗ୍ରହଣ କରିବେ, ଅଧିକ ବିଶ୍ୱାସର ସହିତ ଗ୍ରହଣ କରିବେ। ମୁଁ ପ୍ରତିଜ୍ଞା କରେ, ଲୋକମାନେ କହିବେ ହଁ ଭଗବାନ ତ ପ୍ରତିଜ୍ଞା କରୁଥିଲେ ଯୁଦ୍ଧରେ ଧାରଣ କରିବେ ନାହିଁ ଅସ୍ତ୍ର, ମହାଭାରତ ଯୁଦ୍ଧରେ ପୁଣି ଧାରଣ କରିଦେଲେ, ଆଉ ପ୍ରତିଜ୍ଞାର କ'ଣ ମୂଲ୍ୟ ରହିଛି? ତେଣୁ ମୋର ଯଦି ଭକ୍ତ ପ୍ରତିଜ୍ଞା କରିବ, ତାହେଲେ ମୁଁ ସେଇଟାକୁ ନିଶ୍ଚିତ ଭାବେ ରକ୍ଷା କରିବି, ସେଇଟା ମୁଁ ଭଙ୍ଗ କରିବି ନାହିଁ। ତେଣୁ ଆମର କହିବାର ଉଦ୍ଦେଶ୍ୟ, ଜଣେ ଭଗବାନର ଭକ୍ତ ହେଇକରି ଭଗବାନ ଧାମକୁ ଯିବା ପାଇଁ ଅନେକ ଜନ୍ମ ଦରକାର ହେବ ନାହିଁ, ଗୋଟିଏ ଜନ୍ମରେ ସେ ଭଗବାନ ପ୍ରାପ୍ତ ହୋଇପାରିବ। ଏ ଗିନିସ୍ ବୁକ୍ ଅଫ୍ ରେକର୍ଡ଼ ରହିଛି, ଆମର ଯେମିତି ରହିଛି ଗିନିସ୍ ବୁକ୍ ଅଫ୍ ରେକର୍ଡ଼, ଏ ଏତେ ଦିନ ଧରିକରି ଅମକ କରିଥିଲା, ଅମକ କାର୍ଯ୍ୟ କରିପାରିଥିଲା, ସବୁ ଅସମ୍ଭବ କାର୍ଯ୍ୟ କରିପାରୁଥିଲେ, ସେଇଟା ସବୁ ଗିନିସ୍ ବୁକ୍ ଅଫ୍ ରେକର୍ଡ଼ ରହିଛି। ତେଣୁ ଆମର ସ୍ପିରିଚୁଆଲ ଗିନିସ୍ ବୁକ୍ ଅଫ୍ ରେକର୍ଡ଼ କ'ଣ? ଯେ ଖଟୁଆଙ୍କ ମହାରାଜ ପ୍ରଥମେ ଭାଗବତ ଆରମ୍ଭରେ ସେ କଥା ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜକୁ, ଏ ପରୀକ୍ଷିତ ଖଟୁଆଙ୍କ ନାମ ରାଜା ସେ ଜ୍ଞାନ୍ତା ଇୟତାମ ଆୟୁଷ ମୁହୂର୍ତ୍ତା ତତ୍ ସର୍ବମ ଉତ୍ସୃଜ୍ୟ ଗତବାନ ଅଭୟଂ ହରିମ ତବାପିତ କୌରଭ୍ୟ ସପ୍ତାହ ଜୀବିତାବଧି ଉପକଳ୍ପ ତତ୍ ସର୍ବମ ତାବତ୍ ଯତ୍ ସାମ୍ପ୍ରଦାୟିକମ। ଏ ପରୀକ୍ଷିତ ତୁମେ ଚିନ୍ତା କର ନା, ତୁମେ ମନ ଦୁଃଖ କର ନା, ତୁମର ସାତ ଦିନ ଆୟୁଷ ଅଛି। ଖଟୁଆଙ୍କ ନାମକ ରାଜା ଜଣେ ରାଜା ଥିଲେ, ଯେ କି ଭଗବାନ ସୂର୍ଯ୍ୟ ବଂଶରେ ଆସୁଛନ୍ତି, ଭଗବାନ ରାମଚନ୍ଦ୍ରଙ୍କ ପୂର୍ବ ବଂଶଧର। ସେ ଏତେ ପ୍ରସିଦ୍ଧ ରାଜା ଥିଲେ ଯେ କି ମନୁଷ୍ୟ ଲୋକରୁ ଯାଇକରି ଦେବଲୋକକୁ ଯାଇକି ସ୍ୱର୍ଗ ଲୋକରେ ଦେବତାମାନଙ୍କ ସହିତ ମିଶି ଅସୁରମାନଙ୍କ ସହିତ ଯୁଦ୍ଧ କରୁଥିଲେ। ଅସୁରମାନଙ୍କୁ ପରାସ୍ତ କଲା ପରେ ଯେଉଁ ଦେବତାମାନେ କହିଲେ, ଏ ଖଟୁଆଙ୍କ ମହାରାଜ ଆପଣ ଆମକୁ ବହୁତ ସେବା କଲେ, ଆମେ ଆପଣଙ୍କ ପାଇଁ କୃତଜ୍ଞତା ଆମର ପ୍ରକାଶ କରୁଛୁ, ହେଲେ ଆମେ ତା ବଦଳରେ ଆପଣ କିଛି ଦେବା ପାଇଁ ଚାହୁଁଛୁ, ଆପଣ କିଛି ଗ୍ରହଣ କରନ୍ତୁ ନା। ମୋତେ କ'ଣ ଆପଣ ଦେଇପାରିବେ? ଆପଣ ମୋତେ ଅମରତ୍ୱ ପ୍ରଦାନ କରିପାରିବେ? ମୃତ୍ୟୁ କେମିତି ମୁଁ ଜୟ ଲାଭ କରିବି ଦେଇପାରିବେ ନା? ଆମେ ତ ନିଜେ ମୃତ୍ୟୁ କବଳରେ ଅଛୁ, ଆଉ କ୍ଷୀଣେ ପୁଣି ମର୍ତ୍ତ ଆମର ଯେତେବେଳେ ପୁଣ୍ୟ ସରିଯିବ ଆମେ ପୁଣି ମର୍ତ୍ତ୍ୟ ଲୋକକୁ ଯିବୁ ନା? ତାହେଲେ ମୋତେ ଗୋଟେ କୁହନ୍ତୁ, ମୋର କେତେ ଆୟୁଷ ଅଛି? ତେଣୁ ତାଙ୍କର ଦେବତାମାନେ ଦେଖିଲେ ତାଙ୍କର ଗୋଟିଏ ମୁହୂର୍ତ୍ତ ଅଛି, ମୁହୂର୍ତ୍ତ କହିଲେ 48 ମିନିଟ୍ ଗୋଟିଏ ମୁହୂର୍ତ୍ତ। ତେଣୁ ସେ କହିଲେ ଠିକ୍ ଅଛି, ମୋତେ ଗୋଟେ ଏତେ ଦ୍ରୁତଗାମୀ ଯାନ ଦିଅ, ଯେଉଁ ଯାନ ଦ୍ୱାରା ମୁଁ ଅଯୋଧ୍ୟା ଲୋକକୁ ଯିବି, ପୃଥିବୀ ପୃଷ୍ଠକୁ ଯିବି। ତେଣୁ ସେ ଗୋଟେ ଦ୍ରୁତଗାମୀ ଯାନ ନେଇକରି ଆସିଲେ, ପୃଥିବୀ ପୃଷ୍ଠକୁ ଆସିଲେ, ଅଯୋଧ୍ୟା ଲୋକକୁ ଆସିଲେ। ସେଇଠି ଭଗବାନ ରାମଚନ୍ଦ୍ରଙ୍କ ଧ୍ୟାନ କରି ସାଙ୍ଗେ ସାଙ୍ଗେ ସେ 48 ମିନିଟ୍ ଭିତରେ ଭଗବାନ ଧାମକୁ ପ୍ରାପ୍ତ ହୋଇପାରିଲେ। ତେଣୁ ଇଏ ହେଉଛି ସ୍ପିରିଚୁଆଲ ଗିନିସ୍ ବୁକ୍ ଅଫ୍ ରେକର୍ଡ଼। 8ରୁ ଆଉ କମ୍ ସମୟରେ କେହି ନାହିଁ ତା'ର ଭଗବାନ ପ୍ରାପ୍ତ ହେବାର, 8ରୁ କମ୍ ସମୟ ତା'ର ଦୃଷ୍ଟାନ୍ତ ନାହିଁ। ଇଏ ହେଉଛି ଗିନିସ୍ ବୁକ୍ ଅଫ୍ ରେକର୍ଡ଼ ସ୍ପିରିଚୁଆଲ। ତେଣୁ ସେଇ ଦେବତାମାନେ ଯିଏ ଦେଇଥିଲେ ଗୋଟେ ବିରାଟ ଦୂତଗାମୀ ଯାନ ଦେଇଥିଲେ, ସେଇ ଯାନ ସେ ଯେତେବେଳେ ପୃଥିବୀପୃଷ୍ଠରେ ଆସିକରି ଭଗବାନ ଧାରଣା କରି, ଭଗବାନ ଧ୍ୟାନ କରି ଭଗବାନଙ୍କ ପାର୍ଶ୍ୱଦତ୍ତ ଶରୀର ପ୍ରାପ୍ତ ହୋଇଛନ୍ତି, ଏବଂ ଭଗବାନ ବୈକୁଣ୍ଠ ଲୋକରୁ ଗୋଟେ ପଠାଇଛନ୍ତି, ବିମାନ ପଠାଇଛନ୍ତି, ସ୍ୱର୍ଣ୍ଣର ବିମାନ, ଯେଉଁ ବିମାନ ଦ୍ୱାରା ସେ ସେଇ ସ୍ୱର୍ଗ ଲୋକ ଦେଇକି ଗଲେ, ଚିତ୍ର ଲୋକକୁ ଗଲେ, ବୈକୁଣ୍ଠ ଲୋକକୁ ଗଲେ। ଦେବତାମାନେ ଦେଖୁଛନ୍ତି ତାଙ୍କର ଆଗରେ, ସେ ପରୀକ୍ଷା ଖଟୁଆଙ୍କ ମହାରାଜ ଯାଇଥିଲେ, ପୃଥିବୀପୃଷ୍ଠକୁ ଗଲେ, ପୁଣି ସାଙ୍ଗେ ସାଙ୍ଗେ ଆସିଗଲେ। ତେଣୁ ଏଇଭଳି ଭାବରେ ଯେଉଁ ରହିଛି, ଗୋଟିଏ ମୁହୂର୍ତ୍ତରେ ଜଣେ ଭଗବାନ ପ୍ରାପ୍ତ ହୋଇପାରିବେ। ତେଣୁ ଏ ଯେଉଁ ବ୍ରହ୍ମା, ଅନେକ ତାଙ୍କର ଗୁଣ ରହିଛି। ଆମର ମଧ୍ୟ ସେଇଭଳି ଭାବରେ ଯଦି ଆମେ ଭଗବାନଙ୍କର ଆରାଧନା କରିବା, ଆମର ମଧ୍ୟ ସେଇଭଳି ଭାବରେ ଗୁଣ ପ୍ରାପ୍ତ ହେବା। ତେଣୁ ବିଶେଷ ଭାବରେ ଚୈତନ୍ୟ ଚରିତାମୃତରେ ଏକଥା କୁହାଯାଇଛି, ଲୀଳା ପ୍ରେମଣା ପ୍ରିୟାଧିକ୍ୟଂ ମାଧୁର୍ଯ୍ୟ ବେଣୁରୂପୟୋଃ ଏବଂ ଗୁଣା ଚତୁର୍ଭେଦା ଚତୁଷଷ୍ଠୀ ଉଦାହୃତା। ଭଗବାନ କୃଷ୍ଣଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ଯଦିଓ ସେ ବିଷ୍ଣୁ ତତ୍ତ୍ୱ, କିନ୍ତୁ ରାମାଦି ମୂର୍ତ୍ତି ଶୁକଳା ନିୟମେନ ତିଷ୍ଠନ୍ ନାନାବତାର ମକରୋଦ ଭୁବନେଶୁ କିନ୍ତୁ କୃଷ୍ଣ ସ୍ୱୟଂ ସମଭବାତ୍ ପରମାପମାନୟୋ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ରାମ, ନୃସିଂହ, ବାମନ ଇତ୍ୟାଦି, ଯଦିଓ ଏମାନେ ସମସ୍ତେ ବିଷ୍ଣୁ ମୂର୍ତ୍ତି, କିନ୍ତୁ ଭଗବାନ କୃଷ୍ଣଙ୍କର ସହିତ ସେହି ସମାନ ହୋଇପାରିବେ ନାହିଁ। ତାଙ୍କର 4ଟି ବିଶେଷତ୍ୱ ରହିଛି ଯେଉଁଥିରେ କି କେହି ସମାନ ହୋଇପାରିବେ ନାହିଁ। ରୂପ ଗୋସ୍ୱାମୀ ଏଇଟାକୁ ବର୍ଣ୍ଣନା କରିଛନ୍ତି, ଲୀଳା, ତାଙ୍କ ଲୀଳା ମାଧୁରୀ, ତାଙ୍କ ପ୍ରେମ ମାଧୁରୀ, ତାଙ୍କର ବେଣୁମାଧୁରୀ ଏବଂ ତାଙ୍କର ରୂପମାଧୁରୀ ଏ ଚାରୋଟି ସହିତ କେହି ସମାନ ହୋଇପାରିବେ ନାହିଁ, ବିଷ୍ଣୁଙ୍କ କୌଣସି ଅବତାର ସମାନ ହୋଇପାରିବେ ନାହିଁ। ତେଣୁ ଏହି ପ୍ରସଙ୍ଗରେ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ଯେଉଁ ପଚାଶଟି ଗୁଣ ରହିଛି ବ୍ରହ୍ମାଙ୍କର, କ'ଣ କ'ଣ ସେ ଗୁଣ ନା? ସୁରମାଙ୍ଗ, ତାଙ୍କର ଅଙ୍ଗ ବହୁତ ବହୁତ ସୁନ୍ଦର, ସୁରମ୍ୟାଙ୍ଗ, ସର୍ବସଂଲକ୍ଷଣ ଯୁକ୍ତ ଏବଂ ବହୁତ ସୁନ୍ଦର ଦେଖିବା ପାଇଁ। ତାଙ୍କର ମହା ତେଜ ରହିଛି, ସେ ହେଉଛନ୍ତି ବହୁତ ବଳବାନ, ସିଏ ସବୁବେଳେ କିଶୋର ବୟସ ଯୁକ୍ତ, ସେ ସମସ୍ତ ଭାଷା ଜାଣନ୍ତି, ଭାଷାଜ୍ଞ, ସିଏ ହେଉଛନ୍ତି ସତ୍ୟବାକ, ସେ ସବୁବେଳେ ସତ୍ୟ କହିବେ ଏବଂ ପ୍ରିୟ ବାକ୍ୟ ଯୁକ୍ତ, ବହୁତ ପ୍ରିୟ କଥା କହିବେ ଏବଂ ବାକ୍ପଟୁ ବହୁତ ସୁନ୍ଦର ଭାବରେ କଥା କହିବେ, ବାକ୍ପଟୁ ତା ଅଛି ତାଙ୍କର। ଏବଂ ସେ ହେଉଛନ୍ତି ସୁପଣ୍ଡିତ, ସେ ହେଉଛନ୍ତି ବୁଦ୍ଧିମାନ, ସେ ହେଉଛନ୍ତି ପ୍ରତିଭାଯୁକ୍ତ, ସେ ହେଉଛନ୍ତି ବିଦଗ୍ଧ, ଚତୁର, ଦକ୍ଷ, କୃତଜ୍ଞ, ସୁଦୃଢ଼ବ୍ରତା, ଦେଶକାଳ ପ୍ରତଜ୍ଞ, ଶାସ୍ତ୍ର ଦୃଷ୍ଟିଯୁକ୍ତ, ଶୁଚି, ବସୀ, ସ୍ଥିର, ଦମନଶୀଳ, କ୍ଷମାଶୀଳ, ଗମ୍ଭୀର, ଦ୍ରୁତିମାନ, ସମ, ସୌମ୍ୟଚରିତ, ବଦାନ୍ୟ, ଧାର୍ମିକ, ସୁର, କରୁଣ, ମାନଦ, ଦକ୍ଷିଣ, ବିନୟୀ, ଲଜ୍ଜାଯୁକ୍ତ, ଶରଣାଗତ ପାଳକ, ସୁଧି, ଭକ୍ତବନ୍ଧୁ, ପ୍ରେମବଶ୍ୟ, ସର୍ବସୁପକାରୀ, ପ୍ରତାପୀ, କୀର୍ତ୍ତିମାନ, ଲୋକାନୁରକ୍ତ, ସାଧୁ ଦିଗରେ ସମାଶ୍ରୟ, ନାରୀ ମନୋହରୀ, ସର୍ବରାଧ୍ୟ, ସମୃଦ୍ଧିମାନ, ଶ୍ରେଷ୍ଠ ଏବଂ ଐଶ୍ୱର୍ଯ୍ୟଯୁକ୍ତ। ଭଗବାନଙ୍କ ଯେଉଁ ଐଶ୍ୱର୍ଯ୍ୟ ରହିଛି, ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ, ସେ ମଧ୍ୟ ସେହିଭଳି ଭାବରେ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ। ତେଣୁ ଏଇ ଯେଉଁ ପଚାଶଟି ଗୁଣ ରହିଛି ବ୍ରହ୍ମାଙ୍କର, ଏ ଗୁଣ ମଧ୍ୟ ଆମର ସମସ୍ତେ ହେଇପାରିବ, ଆମ ସମସ୍ତଙ୍କର ହେଇପାରିବ, କାରଣ ଆମେ ମଧ୍ୟ ଭଗବାନଙ୍କର ଅଂଶ। ବ୍ରହ୍ମା ଯେମିତି ଭଗବାନଙ୍କର ଅଂଶ, ଜୀବତତ୍ଵ, ଆମେ ମଧ୍ୟ ସେଇ ଜୀବତତ୍ଵ। କିନ୍ତୁ ଆମେ ଯଦି ଭଗବାନଙ୍କର ଶରଣରେ ନଯିବା, ତାହେଲେ ଏ ଗୁଣ ସବୁ ଆମେ ପ୍ରକାଶ ପାଇବ ନାହିଁ, ସବୁ ଅପଗୁଣ ସବୁ ଆସିବ, ଆମର ଶରୀରରେ ଆସିବ, ପହଞ୍ଚିବ। ତେଣୁ ଏହିଭଳି ଭାବରେ ବ୍ରହ୍ମାଙ୍କର ଯେଉଁ ପଚାଶଟି ଗୁଣ ରହିଛି, ଶିବଜୀଙ୍କର ଆଉ ପାଞ୍ଚଟି ଗୁଣ ଅଧିକା ରହିଛି। ସେ ପାଞ୍ଚଟି ଗୁଣ କ'ଣ କ'ଣ ନା? ସିଏ ହେଉଛନ୍ତି ସର୍ବଦା ସ୍ୱରୂପ ସମ୍ପ୍ରାପ୍ତ, ନିଜ ସ୍ୱରୂପରେ ସେ ସବୁବେଳେ ଥାନ୍ତି, ଏବଂ ସିଏ ମଧ୍ୟ ସର୍ବଜ୍ଞ, ଏବଂ ସିଏ ମଧ୍ୟ ନିତ୍ୟ ନୂତନ, ଏବଂ ସଚ୍ଚିଦାନନ୍ଦ ଘନୀଭୂତ ଶରୀର ତାଙ୍କର, ଏବଂ ପଞ୍ଚାବନ ବା ପାଞ୍ଚଟି ଯେଉଁ ପଞ୍ଚମ ବିଶେଷତ୍ୱ ହେଉଛି ଅଖିଳ ସିଦ୍ଧି ବଶକାରୀ, ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, ଅଷ୍ଟାଦଶ ଯୋଗ ସିଦ୍ଧି ରହିଛି, ଏସବୁ ଯୋଗ ସିଦ୍ଧି ତାଙ୍କ ପାଖରେ ରହିଛି, ଇଏ ହେଉଛି ପଞ୍ଚାବନ। ଆଉ ବିଷ୍ଣୁଙ୍କର ଆଉ ଯେଉଁ ପାଞ୍ଚଟି ଗୁଣ ରହିଛି ଅଧିକା, ସେ କ'ଣ ନା? ଅବିଚିନ୍ତ ମହାଶକ୍ତିତ୍ୱ, କୋଟି ବ୍ରହ୍ମାଣ୍ଡ ବିଗ୍ରହତ୍ୱ, ସକଳ ଅବତାର ବିଜତ୍ୱ, ଏବଂ ହତାରିଗତଦାୟକ, ଏବଂ ଆତ୍ମାରାମ ଗଣେର ଆକର୍ଷଣତ୍ୱ। ଏହି ପାଞ୍ଚଟି ହେଉଛି ବିଷ୍ଣୁଙ୍କର ଅଧିକତା। ଏବଂ କୃଷ୍ଣଙ୍କର ଯେଉଁ ଚାରୋଟି ଗୁଣ ରହିଛି, ସେ ଚାରୋଟି ଗୁଣରେ କେହି ସମାନ ହୋଇପାରିବେ ନାହିଁ। ଭଗବାନ ଲୀଳା ମାଧୁରୀ, ଭଗବାନ ପ୍ରେମ ମାଧୁରୀ, ଭଗବାନ ବେଣୁ ମାଧୁରୀ ଏବଂ ଭଗବାନଙ୍କ ରୂପ ମାଧୁରୀ, ଏ ସହିତ କେହି ସମାନ ହୋଇପାରିବେ ନାହିଁ। ତେଣୁ ଏହିଭଳି ଭାବରେ ମୈତ୍ରମୁନି କହୁଛନ୍ତି ବିଦୁର, ତେଣୁ ବ୍ରହ୍ମା ଯେ ଭଗବାନଙ୍କର ଶରୀର, ଭଗବାନଙ୍କର ସୃଷ୍ଟି କରିଛନ୍ତି, ସେ ଭଗବାନ ନିଜେ ସୃଷ୍ଟି କରିଛନ୍ତି। ତେଣୁ ଶବ୍ଦ ବ୍ରହ୍ମ ଆତ୍ମନ ତସ୍ୟ ବ୍ୟକ୍ତା ବ୍ୟକ୍ତାତ୍ମନ ପର, ତେଣୁ ତାଙ୍କର ଯେଉଁ ଶକ୍ତି ରହିଛି, କେଉଁଟା ବ୍ୟକ୍ତ ହେଉଛି, କେଉଁଟା ଅବ୍ୟକ୍ତ ରହିଛି, ବହୁତ ଶକ୍ତି ରହିଛି ତାଙ୍କର। ଏବଂ ବ୍ରହ୍ମ ବଭାତି ବିଦତୋ ନାନା ଶକ୍ତି ଉପବୃହିତ, ତେଣୁ ବ୍ରହ୍ମାଙ୍କଠାରୁ ଏଇଭଳି ଭାବରେ ଅନେକ ଶକ୍ତି ଆସୁଛି, ଅନେକ ଶକ୍ତି ଆସୁଛି। ତେଣୁ ବ୍ରହ୍ମା ଏ ଯେଉଁ ଭଗବାନଙ୍କର ପୁତ୍ର, ବ୍ରହ୍ମାଙ୍କର ମୁଖରୁ ଏହି ସମସ୍ତ ଦିବ୍ୟ ଧ୍ୱନି, ପ୍ରଣବ ଇତ୍ୟାଦି ସମସ୍ତ ବେଦ ପ୍ରକାଶ ପାଉଛନ୍ତି, ସମସ୍ତ ଜ୍ଞାନ ତାଙ୍କର ରହିଛି। ଜ୍ଞାନ ଯେଉଁ ରହିଛି, ଜ୍ଞାନର ଅନ୍ତିମ କେହି ପ୍ରାପ୍ତ ହୋଇପାରିବେ ନାହିଁ, କିନ୍ତୁ ଭଗବାନ କୃପାରୁ ଜଣେ ଜ୍ଞାନର ଅନ୍ତିମ ତତ୍ତ୍ୱକୁ ପ୍ରାପ୍ତ ହୋଇପାରିବ। ଯେମିତି ବ୍ରହ୍ମା, ସେ ସମସ୍ତ ଜ୍ଞାନ, ବେଦ, ବେଦାନ୍ତ ରହିଛି, ବେଦର ଅନ୍ତ କହିଲେ ଜ୍ଞାନର ଅନ୍ତ, କେତେ ଜ୍ଞାନ ରହିଛି କିନ୍ତୁ ତାର ଅନ୍ତ କେହି କହିପାରିବେ ନାହିଁ, କିନ୍ତୁ ଭଗବାନ କହିପାରିବେ। ତେଣୁ ବେଦାନ୍ତ ରହିଛନ୍ତି ବ୍ୟାସଦେବ, ସେ ବେଦାନ୍ତ ସୂତ୍ର ରଚନା କଲେ, ବେଦାନ୍ତ କହିଲେ ସମସ୍ତ ଜ୍ଞାନର ଅନ୍ତ, ଆଉ ଆ ପରେ ଆଉ ଅଧିକ କିଛି ଜ୍ଞାନ ନାହିଁ। ବୈଜ୍ଞାନିକମାନେ ଯେତେ ଗବେଷଣା କଲେ ମଧ୍ୟ କେବେ ହେଲେ ସେ କହିପାରିବେ ନାହିଁ ଯେ ଆମେ ଏ ଜ୍ଞାନର ଅନ୍ତ ପ୍ରାପ୍ତ ହେଲୁ। ଅନ୍ୟ ପକ୍ଷରେ ବିଶିଷ୍ଟ ବୈଜ୍ଞାନିକ ଆଇନଷ୍ଟାଇନ୍ ସିଏ କହୁଥିଲେ, ଯଦିଓ ବହୁତ ବଡ଼ ନୋବେଲ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ, କିନ୍ତୁ ସିଏ କହୁଥିଲେ ଯେ ଜ୍ଞାନର ବେଳାଭୂମିରୁ ମାତ୍ର କେତେ ଖଣ୍ଡ ଜ୍ଞାନ ମୁଁ ସଂଗ୍ରହ କରିଛି। ଜୟ ଶ୍ରୀ ରାଧା ମଦନ ମଞ୍ଜୁ କି। ତେଣୁ ଏ ଯେଉଁ ଜ୍ଞାନ 13 ଅଧ୍ୟାୟରେ ଭଗବାନ ଜ୍ଞାନ ବିଷୟରେ କହିଛନ୍ତି, 6 ବିଷୟରେ କହିଛନ୍ତି 13 ଅଧ୍ୟାୟରେ। କ୍ଷେତ୍ର କ୍ଷେତ୍ରକ ବିଭାଗ ଯୋଗରେ ଭଗବାନ 6 ବିଷୟରେ କହିଛନ୍ତି, କ୍ଷେତ୍ର କ୍ଷେତ୍ରଜ୍ଞ ଜ୍ଞାନ ଜ୍ଞେୟ ଏବଂ ପ୍ରକୃତି ପୁରୁଷ, ଏ 6 ବିଷୟରେ ଭଗବାନ କହିଛନ୍ତି। ତେଣୁ 5 ଶ୍ଳୋକରେ ଭଗବାନ ସମସ୍ତ ଜ୍ଞାନ ପ୍ରଦାନ କରିଦେଲେ ଅର୍ଜୁନକୁ, ଅମାନିତ୍ୱ ମଦମ୍ବିତ୍ୱ ମହିଂସା କ୍ଷାନ୍ତିରାର୍ଜବମ୍ ଇତ୍ୟାଦି 5 ଶ୍ଳୋକରେ ଭଗବାନ ସମସ୍ତ ଜ୍ଞାନ ଦେଇଦେଇକରି ଅନ୍ତିମରେ କହିଲେ, ଏତ ଜ୍ଞାନମ ଇତି ପ୍ରୋକ୍ତମ ଅଜ୍ଞାନମ ଜଗତ ଅନ୍ୟଥା। ଏସବୁ ହେଉଛି ଜ୍ଞାନ, ଆଉ ଯାହା ସବୁ ରହିଲା ସବୁ ଅଜ୍ଞାନ। ତେଣୁ କେହି କହିପାରିବେ ନାହିଁ ଯେ ଜ୍ଞାନ ଅନ୍ତ ଆମେ ପାଇଯାଇଛୁ, କିନ୍ତୁ ଯାହାଙ୍କଠାରୁ ସବୁ ଜ୍ଞାନ ଆସୁଛି ସେ ସମସ୍ତ ଜ୍ଞାନ ଦେଇପାରିବେ, ପ୍ରଦାନ କରିପାରିବେ। ଭଗବତ ଗୀତା 7 ଅଧ୍ୟାୟରେ ଭଗବାନ ଯେତେବେଳେ ଭକ୍ତି ଯୋଗ ବିଷୟରେ କଥା କହୁଛନ୍ତି, 7-12 ଏଇ 6 ଅଧ୍ୟାୟ ହେଉଛି ଏଇ ଭକ୍ତି ଯୋଗ। ତେଣୁ ଏଇ ବିଷୟରେ ଯେତେବେଳେ କହୁଛନ୍ତି ଭଗବାନ ନିଜ ବିଷୟରେ କହୁଛନ୍ତି, କେମିତି ଭଗବାନଙ୍କୁ ଆମେ ଜାଣିପାରିବା, ସେହି ସମୟରେ ଭଗବାନ ଅର୍ଜୁନ କହୁଛନ୍ତି, ଅର୍ଜୁନ ମୟାଶକ୍ତ ମହାପାର୍ଥ ଯୋଗଂ ଯୁଞ୍ଜନ ମଧାଶ୍ରୟ ଅସଂଶୟ ସମଗ୍ର ମାଂ ଯଥା ଜ୍ଞାନ ଶୁଣୁ। ଜ୍ଞାନମ ତେୟମ ସବି ଜ୍ଞାନମ ଇଦମ୍ ବକ୍ଷ୍ୟାମି ଅଶେଷତ ଯଜ୍ଞାନ୍ତା ନିଅ ଭୂୟୋ ନିଅ ଜ୍ଞାନ୍ତବମ ଅବଶିଷ୍ଟତେ। ଯେଉଁମାନେ ଭଗବାନଙ୍କ ସହିତ ଆସକ୍ତି ଭୂମିକାରେ ଯେଉଁ ରହିଛି, ଆମର ଭୌତିକ ଆସକ୍ତି ରହିଛି, ସେହିଭଳି ଭାବରେ ଭଗବାନ ପ୍ରତି ଯେଉଁମାନେ ଆସକ୍ତ ହୋଇଗଲେଣି, ତା ବା ଭଗବାନଙ୍କ ଭକ୍ତଙ୍କ ପ୍ରତି ଯେଉଁମାନେ ଆସକ୍ତି ଆସିଲାଣି, ଏ ଆସକ୍ତି ଭୂମିକା ହେଉଛି କେଉଁଠି? ଭକ୍ତିର ସାମ ସୁନ୍ଦର ରୂପ ଗୋସ୍ୱାମୀ କହୁଛନ୍ତି, ଜଣେ ଆସକ୍ତି ସ୍ତରକୁ କେତେବେଳେ ଯିବ ନା, ପ୍ରଥମେ ହେଉଛି ଶ୍ରଦ୍ଧା, ଆଦୌ ଶ୍ରଦ୍ଧା, ତଥା ସାଧୁ ସଙ୍ଗ, ତଥା ଭଜନ କ୍ରିୟା, ତଥା ଅନର୍ଥ ନିବୃତ୍ତି ସାତ, ନିଷ୍ଠା ରୁଚି ସାତ, ତତ୍ଵ ଶକ୍ତି, ତତ୍ଵ ଆସକ୍ତି। ଇଏ ହେଉଛି ଗୋଟେ 7 ସ୍ତର ନା କେତେ। ପ୍ରଥମେ ହେଉଛି ଶ୍ରଦ୍ଧା। ଶ୍ରଦ୍ଧା ଶବ୍ଦରେ ଯେଉଁ ଆମେ ଆସୁଛେ, ସାଧୁ ସଙ୍ଗ କରୁଛେ, ଏସବୁ ଏ ଶ୍ରଦ୍ଧା ଥିବାରୁ ସମସ୍ତଙ୍କର ଶ୍ରଦ୍ଧା ରହିଛି, କିନ୍ତୁ ଏହି ଶ୍ରଦ୍ଧା ଦ୍ୱାରା ଜଣେ ଯେତେବେଳେ ସାଧୁ ସଙ୍ଗ କରୁଛି ସେତେବେଳେ ତା'ର ଭଜନ କ୍ରିୟା କରୁଛି, ଆଦୌ ଶ୍ରଦ୍ଧା ତତେ ସାଧୁ ସଙ୍ଗ। ଇଏ ହେଉଛି ଦ୍ୱିତୀୟ ସ୍ତର ସାଧୁ ସଙ୍ଗ। ତୃତୀୟ ସ୍ତରରେ ସେ ଭଜନ କରୁଛି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଏଇ ଯେତେବେଳେ ଭଜନ କରିବ ସେତେବେଳେ ତା'ର ଅନର୍ଥ ନିବୃତ୍ତି ହେବ। ବିଭିନ୍ନ ପ୍ରକାର ଅନର୍ଥ ରହିଛି, ବିଶେଷ ଭାବରେ 4 ପ୍ରକାର ଅନର୍ଥ ବୋଲି କୁହାଯାଉଛି। କ'ଣ କ'ଣ ସେ ଅନର୍ଥ ନା, ଗୋଟେ ହେଉଛି ଅସତୃଷ୍ଣା, ଏଇ ଭୌତିକ ଜଗତ ପ୍ରତି ଯେଉଁ ଆସକ୍ତି ବା ତୃଷ୍ଣା, ସେ ହେଉଛି ଗୋଟେ ଅନର୍ଥ। ଏବଂ ଦ୍ୱିତୀୟ ହେଉଛି ହୃଦୟ ଦୌର୍ବଲ୍ୟ, କାମ କ୍ରୋଧ ଲୋଭ ମୋହ ଇତ୍ୟାଦି, ଏ ଯେଉଁ ହୃଦୟ ଦୌର୍ବଲ୍ୟ ରହିଛି, ଇଏ ଗୋଟେ ଅନର୍ଥ। ତେଣୁ ଆଉ ଗୋଟେ ହେଉଛି ତତ୍ତ୍ୱଭ୍ରମ, ବିଭିନ୍ନ ପ୍ରକାର ଯେଉଁ ଭଗବାନଙ୍କୁ ତତ୍ତ୍ୱରେ ଖୁବ୍ କ୍ୱଚିତ ଲୋକ ଜାଣନ୍ତି, କାହିଁକି ନା ଏ ଅନର୍ଥଟି ରହିଛି, ତତ୍ତ୍ୱଭ୍ରମ ଅନର୍ଥଟି ରହିଛି। ହଜାର ହଜାର ଲୋକମାନଙ୍କ ଭିତରେ ଲୋକମାନେ ଜାଣି ତତ୍ତ୍ୱରେ ଜାଣିପାରନ୍ତି, କ୍ୱଚିତ ଲୋକ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରନ୍ତି, ଏବଂ ଯେଉଁମାନେ ହଜାର ହଜାର ସିଦ୍ଧମାନଙ୍କ ଭିତରେ କ୍ୱଚିତ ଲୋକ ଭଗବାନ ତତ୍ତ୍ୱରେ ଜାଣନ୍ତି, କାରଣ ଅଧିକାଂଶ ଲୋକଙ୍କର ଏଇ ଅନର୍ଥ ରହିଛି, ତତ୍ତ୍ୱଭ୍ରମ ରୂପକ ଅନର୍ଥ ରହିଛି। ଏବଂ ଆଉ ଗୋଟେ ହେଉଛି ବିଭିନ୍ନ ପ୍ରକାର ଅପରାଧ, ନାମ ଅପରାଧ, ସେବା ଅପରାଧ, ବୈଷ୍ଣବ ଅପରାଧ, ଧାମ ଅପରାଧ ଇତ୍ୟାଦି ଅନେକ ପ୍ରକାର ଅପରାଧ ରହିଛି। ତେଣୁ ଜଣେ ଯେତେବେଳେ ଭଜନ କରୁଛି, ଭଗବାନ ଭଜନ କରୁଛି ମାନେ ଆସ୍ତେ ଆସ୍ତେ ଏ ଅନର୍ଥରୁ ସେ ମୁକ୍ତ ହେଉଛି। ତେଣୁ ଅନର୍ଥରୁ ମୁକ୍ତ ହେଲେ ସେ ନିଷ୍ଠା ସ୍ତର ପ୍ରାପ୍ତ ହେବ, ନିଷ୍ଠା ଆସିବ ବା ଦୃଢ଼ତା ଆସିବ। ଯେତେ ନିଷ୍ଠା ସ୍ତରରୁ ଯେତେ ଅଗ୍ରଗତି ହେଉଥିବ, ଯେତେ ଭଜନ କରୁଥିବ ଜଣେ, ଯେତେ ଅନର୍ଥ ନିବୃତ୍ତି ହେଉଥିବ ସେତେ ସେ ଅଗ୍ରଗତି କରୁଥିବ, ପରମାର୍ଥୀ ମାର୍ଗରେ ଅଗ୍ରଗତି କରୁଥିବ। ନିଷ୍ଠା ଆସିବ, ନିଷ୍ଠା ସ୍ତର ଆସିବ, ତାପରେ ନେକ୍ସଟ ରହୁଛି କେଉଁ ସ୍ତର ନା ରୁଚି ସ୍ତର। ରୁଚି କହିଲେ ଟେଷ୍ଟଟା ଆମେ ପାଇବା। ଭଗବାନ ଭଜନରେ ଆମର ଟେଷ୍ଟ ଆସୁନି, ଭଜନ କରୁନାହାନ୍ତି ଲୋକମାନେ, ଜପ କରୁନାହାନ୍ତି, କାରଣ ସେ ଟେଷ୍ଟ ପ୍ରାପ୍ତ ହୋଇପାରୁନାହାନ୍ତି। ରସଗୋଲାଟା ମିଠା ବୋଲି ଆମେ ଖାଲି ଜାଣିଛେ, କିନ୍ତୁ ତାକୁ ଟେଷ୍ଟ ନକଲେ ଆମେ ଜାଣିପାରିବାନି କିଭଳି ଟେଷ୍ଟ ସେଇଟା। ସେଇଭଳି ଭାବରେ ଭଗବାନ ଭଜନରେ ଯେଉଁ ରହିଛି, ଯେଉଁ ଆନନ୍ଦ ରହିଛି, ଯେଉଁ ରୁଚି ରହିଛି, ସେ ଆନନ୍ଦଟା ଆମେ ପ୍ରାପ୍ତ ହୋଇପାରୁନି କାହିଁକି ନା ଏସବୁ ଅନର୍ଥ ରହିଛି ବୋଲି। କିନ୍ତୁ ଅନର୍ଥ ଯେତିକି ଦୂର ହେଉଥିବ ସେତିକି ରୁଚି ଆମେ ପ୍ରାପ୍ତ ହେଉଥିବା, ଅତି ଆନନ୍ଦ ଲାଗୁଥିବ ରୁଚି। ଏବଂ ଯେତିକି ରୁଚି ଆମେ ଯେତିକି ଭଜନ କରୁଥିବା ସେହି ଅନୁସାରେ ନେକ୍ସଟ ସ୍ତର ହେଉଛି କେଉଁଟା ନା ଆସକ୍ତି, ଆସକ୍ତି ସ୍ତର। ଯେମିତି ଆମର ଭୌତିକ ଜଗତ ପ୍ରତି ଆସକ୍ତି ରହିଛି, ସେଭଳି ଭାବରେ ଭଗବାନ ପ୍ରତି ବା ଭଗବାନ ଭକ୍ତ ପ୍ରତି ଆସକ୍ତି ଆସିବ। ଇଏ ହେଉଛି ସପ୍ତମ ସ୍ତର ଭକ୍ତି ମାର୍ଗରେ, ଇଏ ହେଉଛି ସପ୍ତମ ସ୍ତର ଆସକ୍ତି। ତା ଉପର ସ୍ତର ହେଉଛି ଭାବସ୍ତର। ଯେଉଁ ଭାବସ୍ତର ଗଲେ ଜଣେ ଭଗବାନଙ୍କ ସହିତ କଥା ହୋଇପାରିବ, ଆମେ ଯେମିତି କଥା ହେଉଛେ ସେଭଳି ଭାବରେ ସେ ଭାବସ୍ତରକୁ ଭକ୍ତି ମାର୍ଗରେ ଭାବସ୍ତର ଜଣେ ପ୍ରାପ୍ତ ହେଲେ ସେ ଭଗବାନଙ୍କର ସହିତ ଭାବର ଆଦାନ ପ୍ରଦାନ କରେ। ତେଣୁ ଏଇ ଯେଉଁ ଆସକ୍ତି ସ୍ତର ରହିଛି, ଯେଉଁ ସପ୍ତମ ସ୍ତର, ସେହି ସପ୍ତମ ସ୍ତରକୁ ଯେଉଁମାନେ ଯିବେ, ଭଗବତ ଗୀତାରେ ଭଗବାନ କହୁଛନ୍ତି ସେ କଥା, ସପ୍ତମ ଅଧ୍ୟାୟରେ କହୁଛନ୍ତି, ସପ୍ତମ ଅଧ୍ୟାୟରେ ସେହି ସପ୍ତମ ସ୍ତର ବିଷୟରେ କହିଛନ୍ତି। ମୟା ଆସକ୍ତ ମନା, ଯେତେବେଳେ ପ୍ରଭୁପାଦ ମହାରାଜ ଆସିଥିଲେ ଇଣ୍ଡିଆ ଭାରତକୁ, ଆମର ଭୁବନେଶ୍ୱରକୁ ଆସିଥିଲେ 1987 ମସିହାରେ, ସେ ଭୁବନେଶ୍ୱରରେ ଏହି ଶ୍ଳୋକଟି ଉପରେ, ଏହି ଭଗବତ ଗୀତା ଉପରେ ପ୍ରବଚନ ଦେଇଥିଲେ। ମୟା ଆସକ୍ତ ମନା ପାର୍ଥ, ମୁଁ ଯେଉଁ ଭଗବତ ଗୀତାରେ ଲେଖା ମୋର ଦେଲି, ଏଇ ଭଗବତ ଗୀତା ଉପରେ ଲେଖା ଦେଉଥିଲି, ସେ ପ୍ରଥମେ ମୁଁ ଏହି ଶ୍ଳୋକଟି ଦେଇଥିଲି, ଏହି ଶ୍ଳୋକଟି ମୁଁ ଆରମ୍ଭ କରିଥିଲି, ଭଗବତ ଗୀତାରେ ମୋର ଆର୍ଟିକଲ ଦେଇଥିଲି। ତେଣୁ ସେଇଥିରେ ପ୍ରଭୁପାଦ ମହାରାଜ କହୁଛନ୍ତି, ମାନେ ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ ତାହେଲେ କହୁଛନ୍ତି, ଯେଉଁ ଏଇ ଆସକ୍ତି ଭୂମିକାକୁ ଯେଉଁମାନେ ଆସିବେ ସେମାନେ ଏ ଭଗବତ ଗୀତା ଯେତେବେଳେ ପାଠ କରିବେ ତାଙ୍କର ଅଲଗା ପ୍ରକାର ଚିନ୍ତା ଆସିବ, ଅଲଗା ପ୍ରକାର ଅନୁଭବ ଆସିବ। ଆସକ୍ତି ଭୂମିକାକୁ ଯେଉଁମାନେ ଆସିନାହାନ୍ତି ସେମାନେ ଭଗବାନଙ୍କ ଐଶ୍ୱର୍ଯ୍ୟ ଅନୁଭବ କରୁଥିବେ, କିନ୍ତୁ ଜଣେ ଯେତେବେଳେ ଆସକ୍ତି ସ୍ତରକୁ ଆସିଯିବେ ସେତେବେଳେ ଭଗବତ ଗୀତାରେ ଭଗବାନ ଯେଉଁ କଥା କହିଛନ୍ତି ସେ କଥା ଶୁଣିକରି ତାଙ୍କର ଭଗବାନଙ୍କର ମାଧୁର୍ଯ୍ୟ ଅନୁଭବ କରିପାରିବେ। ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଭାଷାରେ କହିଛନ୍ତି। ତେଣୁ ଭଗବାନ କହୁଛନ୍ତି, ଅର୍ଜୁନ, ଯେଉଁମାନେ ମୋ ପ୍ରତି ଆସକ୍ତି ରହି ବା ମୋର ଭକ୍ତଙ୍କ ପ୍ରତି ଆସକ୍ତି ରହି ଏଇ ଭକ୍ତିକୁ ଆଚରଣ କରିବେ, ମୟାସକ୍ତ ମନା ପାର୍ଥ ଯୋଗଂ ଯୁଞ୍ଜନ ମଦାଶ୍ରୟ ଅସଂଶୟମ, ତାଙ୍କର ଆଉ କୌଣସି ସନ୍ଦେହ ରହିବ ନାହିଁ, ଭଗବାନଙ୍କ ବିଷୟରେ ସନ୍ଦେହ ରହିବ ନାହିଁ। ଏଇ ଦୁଇ ତିନି ଦିନ ତଳେ ଆମର ଅଫିସରେ ଜଣେ ପୁରୀ ଧାମରେ ରହୁଛନ୍ତି, ଆମର ଜଣେ ଅଡିଟ ଅଫିସର ଜଣେ, ସେ କହୁଥିଲେ ଏ ଭଗବାନ ଅଛନ୍ତି ବୋଲି, ଏ ଖାଲି ଗୋଟେ ମନର ଧାରଣା, ଯେତେବେଳେ ଆମର ଧାରଣା ଫେଲ୍ ହୁଏ ସେତେବେଳେ ଆମେ ସେଟାକୁ ଭଗବାନ ବୋଲି କହୁଛୁ। ତେଣୁ ମୁଁ କହିଲି, ଅନ୍ତପକ୍ଷେ ଆଉ କିଏ କଥା କୁହନ୍ତୁ, ଆପଣ କହିବା କଥା ନୁହଁ ନା କାହିଁକି? ମୁଁ କହିଲି, ଆପଣ ତ ଭଗବାନ ପାଖରେ ରହିଛନ୍ତି, ପୁରୀ ଧାମରେ ରହିଛନ୍ତି, ଭଗବାନଙ୍କ ପାଖରେ ଆପଣ ରହିଛନ୍ତି। ତେଣୁ ଭଗବାନଙ୍କୁ ଜାଣିବା ଲୋକଙ୍କର, ଅଧିକାଂଶ ଲୋକଙ୍କ ସନ୍ଦେହ ରହିଛି। ଏମିତିକି ଆଉ ଜଣେ, ଆମେ ତ ପୁରୀ ଅଫିସରେ ବହୁତ ବର୍ଷ ରହିଲୁ, ଚାକିରି କରିଥିଲୁ, ସେଠି ଜଣେ, ସେଇ ଜଣେ ଭଗବାନଙ୍କର ସେଇ ଜଗନ୍ନାଥଙ୍କର ସେବକ ସମ୍ପ୍ରଦାୟରେ ଜଣେ, ସିଏ କହୁଛନ୍ତି ଯେ ଭଗବାନ ଖାଉନାହାନ୍ତି ବୋଲି ତାଙ୍କୁ ସବୁ ଭୋଗ ଦିଆହେଉଛି, ଯଦି ଭଗବାନ ଖାଉଥାନ୍ତେ ତାହେଲେ କେହି ଭୋଗ ଦିଅନ୍ତି ନାହିଁ। ଏ ଅନ୍ୟ ଲୋକ କହିଲେ ଚଳିବ, କିନ୍ତୁ ପୁରୀ ଧାମ ଲୋକମାନେ ଯଦି ସେ କଥା କହିବେ, ବିଶେଷ ଭାବରେ ଭଗବାନଙ୍କର ସେବକ ସମ୍ପ୍ରଦାୟ ଲୋକମାନେ ଯଦି ସେ କଥା କହିବେ, ଆଉ ତାଙ୍କୁ କ'ଣ କହିବା, ଆଉ କାହାକୁ କ'ଣ କହିବା? ଭଗବାନ ଦୁଇଥର କହିଲେ, ଭଗବତ ଗୀତାରେ ଥରେ ଅର୍ଜୁନଙ୍କୁ କହିଲେ, ଅର୍ଜୁନ ମୋତେ କିଛି ଖାଇବାକୁ ଟିକେ ଦିଅ ନା କାହିଁକି, ଆପଣଙ୍କୁ ଭୋକ ଲାଗୁଛି? ନା ନା ମୋତେ ଭୋକ ଲାଗୁନି, କିନ୍ତୁ ମୁଁ ଯେଉଁ ଖାଦ୍ୟ ଗ୍ରହଣ କରୁଛି, ମୁଁ ଏ ଖାଦ୍ୟକୁ ଗ୍ରହଣ କରୁନି, ମୁଁ ଯେ ଭାବକୁ ଗ୍ରହଣ କରୁଛି। ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତା ପ୍ରୟଚ୍ଛତି ତଦାଂ ଭକ୍ତି ପ୍ରଭୂତଂ ଅସ୍ନାମି ପ୍ରେତାତ୍ମନ। ଜଣେ ଏଇଟା ଯେତେବେଳେ କହୁଛନ୍ତି ଭଗବତ ଗୀତା ନବମ ଅଧ୍ୟାୟରେ, ଏଇଟା କହିବା ପୂର୍ବରୁ ଭଗବାନ କହୁଛନ୍ତି ଦେବତାମାନଙ୍କୁ ପୂଜା କରିବା କେତେ କଷ୍ଟ, ବିଭିନ୍ନ ପ୍ରକାର ତାଙ୍କ ନିୟମ ସବୁ ରହିଛି, ବହୁତ ପ୍ରକାର ନିୟମ ରହିଛି, ତା ଦେହରେ ଯଦି ବ୍ୟତିକ୍ରମ ହୋଇଗଲା ତାହେଲେ ସେ ଦେବତାମାନେ ମଧ୍ୟ କ୍ରୋଧ ପ୍ରକାଶ କରନ୍ତି, କିନ୍ତୁ ମୋର ଯଦି ପୂଜା ଜଣେ କରିବ, କିଛି ବେଶୀ କିଛି ନିୟମ ନାହିଁ, ବହୁତ ସରଳରେ ଜଣେ ମୋତେ ପୂଜା କରିପାରିବ ବା ମୋତେ ଖାଦ୍ୟ ଦେଇପାରିବ। ପତ୍ରଂ, ଗୋଟେ ପତ୍ରଟେ ଯେକୌଣସି ସ୍ଥାନରେ ମିଳିପାରିବ, ଅବଶ୍ୟ ତୁଳସୀ ଯେଉଁ ଆମର ଇଣ୍ଡିଆରେ ଉପଲବ୍ଧ ସୁଲଭ ହେଉଛି, ପାଶ୍ଚାତ୍ୟ ଜଗତରେ ମିଳିବାଟା ବଡ଼ କଷ୍ଟ ତୁଳସୀଟା। ପତ୍ରଂ ପୁଷ୍ପଂ, ଫୁଲ ସବୁଆଡ଼େ ମିଳିବ, କିଛି ଯଦି ନ ମିଳିବ ଯଦି ପତ୍ର ଯଦି ନ ମିଳିବା ଖାଲି ଫୁଲଟେ ଜଣେ ଦେଇଦେଲେ ବି ମୋତେ ଭଗବାନ ସନ୍ତୁଷ୍ଟ ହେଇଯିବେ, ଫୁଲଟେ ଯଦି ନ ମିଳିଲା ଫଳଟେ ମଧ୍ୟ ଯଦି ଦେଇପାରିବ ତାହେଲେ ମଧ୍ୟ ଭଗବାନ ସନ୍ତୁଷ୍ଟ ହେଇପାରିବେ ନା, କିଛି ଯଦି ନ ମିଳିଲା ନା ଜଣେ ଜଳ ଟିକେ ମଧ୍ୟ ଦେଇପାରିବ, ଜଳ ତ ପିଇବ ନା, ସମସ୍ତେ ଜଳ ପିଉଛନ୍ତି ନା, ନା ଜଳ ଟିକେ ମଧ୍ୟ ଦେଲେ ମଧ୍ୟ ମୁଁ ସେଇଥିରେ ସନ୍ତୁଷ୍ଟ ହେଇଯିବି। କିନ୍ତୁ ଏଇଟା ଭକ୍ତିର ସହିତ ଦେବାର ଅଛି। ପାତ୍ରଂ ପୁଷ୍ପଂ ଫଳଂ ଦ୍ୱୟଂ ଯୋମେ ଭକ୍ତ୍ୟା ପ୍ରୟଚ୍ଛତି, ଯେହେତୁ ସେ ଭକ୍ତିରେ ଦେଉଛି ସେଥିପାଇଁ ଭକ୍ତିରେ ଦୁଇ ଥର କହିଲେ ଭଗବାନ, କାରଣ ଭକ୍ତି ଉପରେ ଏଠି ଗୁରୁତ୍ୱ ଦିଆଯାଉଛି। ଯେତେବେଳେ ଭଗବାନ ଆସିଥିଲେ ସନ୍ଧି ପ୍ରସ୍ତାବ ଆଣିକି ଆସିଥିଲେ, ପାଣ୍ଡବମାନଙ୍କ ପକ୍ଷରୁ ସନ୍ଧି ପ୍ରସ୍ତାବ ଆଣିକି ଆସିଥିଲେ, ଯଦିଓ ପାଣ୍ଡବମାନେ ପ୍ରକୃତରେ ସମଗ୍ର ପୃଥିବୀର ସମ୍ରାଟ ହେବା ପାଇଁ ଯୋଗ୍ୟ, କାରଣ ସେମାନେ ରାଜସ୍ୱ ଯଜ୍ଞ କରିଥିଲେ, ରାଜସ୍ୱ ଯଜ୍ଞରେ ତ୍ରିଲୋକର ସେ ଅଧିପତି ଯୁଧିଷ୍ଠିର ମହାରାଜ, କିନ୍ତୁ ତଥାପି କୌରବମାନେ ତାଙ୍କୁ ଚକ୍ରାନ୍ତ କରି ତାଙ୍କୁ ଏ ଯେଉଁ ପଶା ଖେଳରେ ହରେଇକିରି, ଶକୁନି ଦ୍ୱାରା ହରେଇକିରି ତାଙ୍କୁ ବନବାସ ପଠାଇଦେଲେ। ତେଣୁ ବନବାସ ପରେ, 12 ବର୍ଷ ବନବାସ ପରେ ଗୋଟିଏ ବର୍ଷ ଅଜ୍ଞାତବାସ କଲେ କରେଇଲେ, କାହିଁକି ନା ଦୁର୍ଯ୍ୟୋଧନ ଚିନ୍ତା କରୁଥିଲା ଏ ଅଜ୍ଞାତବାସରେ ମୁଁ ତାଙ୍କୁ ଧରିଦେବି, ଜ୍ଞାତ କରେଇଦେବି, ତାହେଲେ ପୁଣି ସେ 12 ବର୍ଷ ଯିବେ, ଏଇସବୁ କଣ୍ଡିସନ ଥିଲା। କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଦୁର୍ଯ୍ୟୋଧନ ପାଣ୍ଡବମାନେ ଅଜ୍ଞାତବାସରେ ରହିଗଲେ ଗୋଟିଏ ବର୍ଷ, ସେ ଚିହ୍ନିପାରିଲେ ନାହିଁ ତାଙ୍କୁ। ତାପରେ ତଥାପି ସେମାନେ ଚାହୁଁଥିଲେ ଆଉ ଯୁଦ୍ଧ ନକରି, ପୌରମାନଙ୍କ ସହ ଯୁଦ୍ଧ ନକରି ଶାନ୍ତି ଭାବରେ ଆମକୁ କିଛି, ଆମର ଯେଉଁ ଅନ୍ତତପକ୍ଷେ ସମଗ୍ର ପୃଥିବୀରେ ଆମେ ସମ୍ରାଟ ହେଲେ ମଧ୍ୟ ଅଧା ଦେଇଦିଅନ୍ତୁ ରାଜ୍ୟ, ତାହେଲେ ସେଥିରେ ଆମେ ସନ୍ତୁଷ୍ଟ ହେବୁ। ତେଣୁ ଭଗବାନ ଶାନ୍ତିଦୂତ ହିସାବରେ ଆସିକିରି ସେଇ କଥା କହୁଥିଲେ, କିନ୍ତୁ ସେ ଶୁଣିଲେ ନାହିଁ। ଯଦା ଚପାଠ ରହିତ ସଭାୟା ଜଗତ ଗୁରୁ ଜାନି ଜଗତ କୃଷ୍ଣ ନଦାନି ପୁଂସା ଅମୃତାୟ ନାନି ରାଜୋରୁ ମେନେ କ୍ଷତ ପୁଣ୍ୟ ଲେସା। ଭଗବାନ କଥା ହେଉଛି ଅମୃତ, ଭଗବାନ କଥାକୁ ଆମେ ପଢ଼ିକିରି ଅମୃତ ପାନ କରୁଛେ। ଯେଉଁ ସ୍ୱୟଂ ଭଗବାନ ଯେମିତି କହିଲେ, ସଞ୍ଜୟ କହିଲେ ଅନ୍ତିମରେ, ଧୃତରାଷ୍ଟ୍ର ମହାଜନ କହିଲେ, ମହାରାଜ ବ୍ୟାସ ପ୍ରସାଦ ସୁତବାନ ଏତତ୍ ଗୁହ୍ୟମ ଅହମ୍ ପରମ ଯୋଗମ ଯୋଗେଶ୍ୱରାତ କୃଷ୍ଣ ସାକ୍ଷାତ କଥିତ ସ୍ୱୟଂ। ଭଗବାନ ଯେଉଁ କଥା କହୁଥିଲେ ସେ ଡାଇରେକ୍ଟ ଶୁଣୁଥିଲେ, ସଞ୍ଜୟ ଶୁଣୁଥିଲେ, ଶୁଣିକି ସେ ବହୁତ ଆନନ୍ଦ ଉପପ୍ରାପ୍ତ ହେଉଛନ୍ତି ଭଗବାନ କଥା। କିନ୍ତୁ ଏଇଭଳି କଥା ଅମୃତକୁ ଯଦିଓ ପୁରୁଷଭାରେ ଭୀଷ୍ମ, ଦ୍ରୋଣ, ଅନ୍ୟ ବିଦୁର ଇତ୍ୟାଦି ସେମାନେ ବହୁତ ଆନନ୍ଦର ସହିତ ଶ୍ରବଣ କରୁଛନ୍ତି, ଭଗବାନ ଅମୃତ ପାନ କରୁଛନ୍ତି, କିନ୍ତୁ ଦୁର୍ଯ୍ୟୋଧନକୁ ସେଇଟା ବିଷ ଭଳିଆ ଲାଗୁଛି। ସେ କହିଲେ ନା ନା ମୁଁ କିଛି ଶୁଣିବି ନାହିଁ, କିଛି ବିନା ଯୁଦ୍ଧରେ ସୂଚକ୍ରିୟ ମେଦିନୀ ଦେବି ନାହିଁ, ପାଞ୍ଚ ଖଣ୍ଡ ଗ୍ରାମ କଥା କ'ଣ କହୁଛ, ସୂଚକ୍ରିୟ ମେଦିନୀ ଦେବି ନାହିଁ। କିନ୍ତୁ ଦୁର୍ଯ୍ୟୋଧନ ଚିନ୍ତା କରୁଥିଲା ମୁଁ କୃଷ୍ଣଙ୍କୁ ବହୁତ ପ୍ରକାର ଆଡ଼ମ୍ବର ଖାଦ୍ୟ ଖୁଆଇ ଦେଇକରି ତାଙ୍କୁ ମୋ ସପକ୍ଷରେ କରେଇଦେବି। ଦୁର୍ଯ୍ୟୋଧନ କୋ ଭୋଗ ନ ଖାୟୋ ରୁଖ ଶାକ ବି ଦୁର୍ଘର ଖାୟୋ ଏସେ ପ୍ରେମ ପୂଜାରୀ ରାଧେ ଶ୍ୟାମ 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 ବଜୟ ମାଧବ ମଦନ ମୁରାରୀ ରାଧେ ଶ୍ୟାମ 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 ଜୟ କେଶବ କଳିମଳ ହାରି ରାଧେ ଶ୍ୟାମ ଶ୍ୟାମ ଶ୍ୟାମ। ଭଗବାନ ଯେତେବେଳେ ଯାଇଥିଲେ, ଦୁର୍ଯ୍ୟୋଧନ ବହୁ ପ୍ରକାର ଖାଦ୍ୟ କରିଥିଲେ, ରାଜଭୋଗ କରିଥିଲେ, କହିଲେ ଏଇଟାକୁ ତ ଖୁଆଇ ଦେଲେ କୃଷ୍ଣ ମୁଁ ତ ରାଜି ହେଇଯିବେ, ଆଉ ସେ କ'ଣ ପାଣ୍ଡବମାନଙ୍କ ପକ୍ଷ ଦେବେ, ସେ ତ ମୋର ସମ୍ବନ୍ଧୀ ନା, ମୋର ଝିଅକୁ ତାଙ୍କର ପୁଅ ବାହା ହେଇଛନ୍ତି, ସେ ମୋ ସାଙ୍ଗରେ କାହିଁକି ମୋତେ କାହିଁକି ସପୋର୍ଟ ନ କରିବେ, ତାଙ୍କୁ ତ ବହୁତ ଖାଇବାକୁ ଦେଇଦେବି, ବହୁତ ପ୍ରକାର ଖାଦ୍ୟ କରିଥିଲୁ। କିନ୍ତୁ ଭଗବାନ ଗଲେନି ଖାଇବା ପାଇଁ, ବରଂ ବିଦୁରଙ୍କ ଘରେ ଯାଇ ପହଞ୍ଚିଗଲେ। ବିଦୁର ତାଙ୍କୁ ଡାକି ନାହାନ୍ତି, କିନ୍ତୁ ବିଦୁରଙ୍କ ଘରୁ ଚାଲିଗଲା ବେଳକୁ ବିଦୁର ନାହାନ୍ତି, ସେ କ'ଣ କାର୍ଯ୍ୟରେ ଚାଲିଯାଇଥିଲେ ଅନ୍ୟ କାର୍ଯ୍ୟରେ। ତେଣୁ ଯାଇ ଦେଖିଲା ବେଳକୁ ଘର କବାଟ ନ କଲା ବେଳକୁ ତାଙ୍କର ପତ୍ନୀ ବିଦୁରାଣୀ ସେ ଆସିକିରି କବାଟ ଖୋଲିକିରି ଦେଖୁଛନ୍ତି ଭଗବାନ ସ୍ୱୟଂ ଆସିଛନ୍ତି। ତେଣୁ ତାଙ୍କୁ ସେ ଯେଉଁ ଖାଦ୍ୟ ଦେଉଛନ୍ତି, କ'ଣ ଦେଇଥିଲେ ଖାଦ୍ୟ ନା, କଦଳୀକି ଛଡ଼େଇକିରି, କଦଳୀ ଫୋପାଡ଼ି ଦେଇକିରି ସେ ଚୋପା ବି ଦେଉଛନ୍ତି ଭଗବାନ ଖାଉଛନ୍ତି ସେ କଦଳୀ ଚୋପା। ଆଉ କେଉଁଠି କହୁଛନ୍ତି ଶାଗ, ରୁଖା ଶାଗ ଦିଆଯାଇଥିଲା ବୋଲି ଯାହା ହଉ। ତେଣୁ ଏଇଭଳି ଭାବରେ ଭଗବାନ ଏଇଭଳି ଭାବରେ ଭାବ ଗ୍ରହଣ କରନ୍ତି, ଭଗବାନ ଖାଦ୍ୟ ଗ୍ରହଣ କରନ୍ତି ନାହିଁ। ଭାଗବତମରେ ମଧ୍ୟ ଯେତେବେଳେ ଯାଇଛନ୍ତି, ସୁଦାମା ଯାଇଛନ୍ତି ଦଶମ ସ୍କନ୍ଧ ଅଶୀ ଅଧ୍ୟାୟରେ ଭଗବାନ ସେ କଥା କହୁଛନ୍ତି ସୁଦାମାଙ୍କୁ, ସୁଦାମା ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ ଯୋ ମେ ଭକ୍ତ୍ୟା ପ୍ରୟଚ୍ଛନ୍ତି ତଦହଂ ଭକ୍ତି ପ୍ରଭୂତଂ ଅସ୍ନାମି ପ୍ରୟଦାତ୍ମନ। ସୁଦାମା ଚିନ୍ତା କରୁଛନ୍ତି, ପ୍ରଭୁ ଆପଣ ପତ୍ର ଖାଇଦେବେ, ପତ୍ରଟା ଖାଦ୍ୟ ଜିନିଷ ଖାଇବେ, ପୁଷ୍ପଟା କ'ଣ ଖାଦ୍ୟ ଜିନିଷ, ସେଇଟା ଶୁଣିବା କଥା ନା, ସେଇଟା କ'ଣ ଖାଇବେ ନା, ମୁଁ କ'ଣ ମୋର ସେନ୍ସ ଅଛି ଯେ ମୁଁ ଚିନ୍ତା କରିବି ଏଇଟା ଶୁଣିବା କଥା ନା ଖାଇବା କଥା, କିନ୍ତୁ ମୋର ଭକ୍ତ ଦେଉଛି ମାନେ ମୁଁ ସବୁ ଖାଇଦେଉଛି, ପୁଷ୍ପକୁ ମଧ୍ୟ ମୁଁ ଖାଇଦେଉଛି, ଯଦି ଖାଇବା କଥା ନୁହଁ କିନ୍ତୁ ମୁଁ ସେଇଟାକୁ ଖାଇଦେଉଛି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷା କଥା କହୁଛନ୍ତି। ତେଣୁ ଏ ଯେଉଁ ଆମେ ଯେଉଁ ଭଗବାନଙ୍କୁ ବହୁତ ସହଜରେ ମୟାଶକ୍ତ ମନାପାର୍ଥ ଯୋଗମ ଯୁଞ୍ଜ ମଦାଶ୍ରୟ, ଯଦି ଆମେ ଏଭଳି ଭାବରେ ଭକ୍ତି ଆଚରଣ କରିବା, ଅନ୍ୟ କୌଣସି ଆଉ ଆମର ସନ୍ଦେହ ରହିବ ନାହିଁ, ଅସସ୍ୟଂ ସମପ୍ରମା, ପୂର୍ଣ୍ଣ ଭାବରେ ଜଣେ ଭଗବାନଙ୍କୁ ଜାଣିପାରିବ। ତେଣୁ ଭଗବାନଙ୍କୁ ଜାଣିପାରିଲା ମାନେ ସେ ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହେବ, ସମସ୍ତ ଜ୍ଞାନ ସେ ପ୍ରାପ୍ତ ହେବ। ତେଣୁ ବ୍ୟାସଦେବ ଏ ବେଦାନ୍ତ ସୂତ୍ର ରଚନା କଲେ, ସବୁକିଛି ଜ୍ଞାନ ଆସୁଛି। ତେଣୁ ବ୍ରହ୍ମାଙ୍କର ମୁଖରେ ସେ ସବୁ ଜ୍ଞାନ ପ୍ରକାଶ ପାଉଛନ୍ତି। ବ୍ରହ୍ମ ବଭାତି ବିତତା ବିତତୋ, ବ୍ରହ୍ମାଙ୍କର ମୁଖରୁ ଏ ସମସ୍ତ ଜ୍ଞାନ ଆସୁଛନ୍ତି। ବ୍ରହ୍ମବତି ବିତତୋ ନାନା ଶକ୍ତି ଉପବୃହିତ, ଅନେକ ପ୍ରକାର ଶକ୍ତି ରହିଛି ବ୍ରହ୍ମାଙ୍କର, ଅନେକ ଶକ୍ତି ରହିଛି। ଯେଉଁ ବ୍ରହ୍ମା ଯେଉଁ ସୃଷ୍ଟି କରୁଛନ୍ତି, ଏ ପର୍ଯ୍ୟନ୍ତ କେତେ ବର୍ଷ ତଳର ଘଟଣା, ବ୍ରହ୍ମା ଯେଉଁ ସୃଷ୍ଟି କରିଥିଲେ, ବ୍ରହ୍ମାଙ୍କର ଗୋଟେ ଦିନ ହେଉଛି 432 କୋଟି ବର୍ଷ। ଏଇଭଳି ଭାବରେ ତେହୋ ରାତ୍ର ବିଦୋଜନା, ତାଙ୍କ ରାତ୍ରି ମଧ୍ୟ ସେଇଭଳି ଭାବରେ 432 କୋଟି ବର୍ଷ, ଅର୍ଥାତ 864 କୋଟି ବର୍ଷ, ଗୋଟିଏ ଦିନ ରାତି ମିଶିଲେ ତାଙ୍କର 864 କୋଟି ବର୍ଷ ହୋଇଗଲାଣି। ଏଇଭଳି ଭାବରେ ବ୍ରହ୍ମାଙ୍କର ମାସ ବର୍ଷ ଯାଇ ତାଙ୍କୁ 50 ବର୍ଷ ହୋଇଗଲାଣି। ତେଣୁ ଚିନ୍ତା କରନ୍ତୁ, କେତେ କୋଟି ବର୍ଷ ତଳରେ ବ୍ରହ୍ମା ଏସବୁ ସୃଷ୍ଟି କରିଥିଲେ, କିନ୍ତୁ ଆମର ବୈଜ୍ଞାନିକ ଏ ପର୍ଯ୍ୟନ୍ତ ମଧ୍ୟ ତାଙ୍କର ସୃଷ୍ଟିର ଯେଉଁ ତତ୍ତ୍ୱ ସବୁ ରହିଛି ତ ସୃଷ୍ଟି କରିପାରୁନାହାନ୍ତି। ଯେଉଁ ବ୍ରହ୍ମା ଯେଉଁ ରକ୍ତ ସୃଷ୍ଟି କରିଛନ୍ତି ଆମ ଶରୀରରେ, ସେ ରକ୍ତକୁ ସେମାନେ କରିପାରୁନାହାନ୍ତି। ଯେଉଁ ବ୍ଲଡ୍ ନେଉଛନ୍ତି, ଡୋନେସନ୍ ମାଗୁଛନ୍ତି, ରକ୍ତଦାନ ମହାପୁଣ୍ୟ, ରକ୍ତଦାନ ଦେଲେ ତୁମର ପୁଣ୍ୟ ହେବ, କିନ୍ତୁ କୌଣସି ଲେଖା ହେଇନି ରକ୍ତଦାନ ଦେଲେ ପୁଣ୍ୟ ହେବ ବୋଲି ଅବଶ୍ୟ କୁହାଯାଇଛି। ମାନେ ଯେଉଁ ଜଣେ ପ୍ରାଣ ବି ଦେଇପାରିବ, ଯେଉଁ କୁହାଯାଇଛି ଭାଗବତରେ କୁହାଯାଇଛି, ପ୍ରାଣୀ ଅର୍ଥେଇ ଧିଆ ବାଚା ଶ୍ରେୟ ଆଚରଣ ସଦା, ପ୍ରାଣ ଜଣେ ଦେବ ମାନେ ରକ୍ତଦାନ ମଧ୍ୟ ସେଥିରେ ଯାଉଛି, ଗୋଟେ ଦାନରେ ଯାଉଛି। ତେଣୁ ଯା ହଉ, ରକ୍ତଦାନ ମାଗୁଛନ୍ତି କାହିଁକି ବୈଜ୍ଞାନିକମାନେ, ନା ରକ୍ତ ସେମାନେ ସୃଷ୍ଟି କରିପାରୁନାହାନ୍ତି, ରକ୍ତଟା ସେଇ ଭୌତିକ ଏଇ 5ଟି ତତ୍ତ୍ୱରେ ତିଆରି ହେଇଛି, ଭୂମି ଜଳ ଅଗ୍ନି ବାୟୁ ଆକାଶ ଏଇ 5ଟି ତତ୍ତ୍ୱରେ ତିଆରି ହେଇଛି, 8ର କିଛି ଉନ୍ନତ ତତ୍ତ୍ୱ ବ୍ରହ୍ମା ସୃଷ୍ଟି କରିନାହାନ୍ତି। ଏଇ ଯେଉଁ 5 ବ୍ରହ୍ମାଭୂତ ସୃଷ୍ଟି କରିଛନ୍ତି ଭଗବାନ, ସେଇ 5 ତତ୍ତ୍ୱର ବିସର୍ଗ ସେଇଟାକୁ ବିଶ୍ଳେଷଣ କରି ତାକୁ କ'ଣ କେମିକାଲ କମ୍ବିନେସନରେ ବ୍ରହ୍ମା ସବୁ ସୃଷ୍ଟି କରୁଛନ୍ତି, ଏ ବିସର୍ଗ କୁହାଯାଉଛି। ବ୍ରହ୍ମା ନିଜେ ସୃଷ୍ଟି କରିପାରିବେ ନାହିଁ, ପ୍ରକୃତ ସୃଷ୍ଟିକର୍ତ୍ତା ହେଉଛନ୍ତି ଭଗବାନ କୃଷ୍ଣ, କିନ୍ତୁ ସେ ଯେଉଁ ସୃଷ୍ଟି କରିଛନ୍ତି, ଯେ 5 ମହାଭୂତ ସୃଷ୍ଟି କରିଛନ୍ତି, ତାକୁ ଏପଟ ସେପଟ କରି କେମିକାଲ କମ୍ପୋଜିସନ ବା କମ୍ବିନେସନ କରି ସେ ସବୁ ବିଭିନ୍ନ ପ୍ରକାର ସୃଷ୍ଟି ରକ୍ତ ସୃଷ୍ଟି କରିଛନ୍ତି, ଆଖି ସୃଷ୍ଟି କରିଛନ୍ତି, ଯେଉଁ ଆଖିକୁ ଆମେ ବୈଜ୍ଞାନିକମାନେ ସୃଷ୍ଟି କରିପାରୁନାହାନ୍ତି, କହୁଛନ୍ତି ଦିଅ ତୁମେ ଗୋଟେ ୱିଲ୍ ଦେଇଦିଅ, ତୁମେ ମୃତ୍ୟୁ ପରେ ତୁମର ଆଖିକୁ ଜଣଙ୍କୁ ଦାନ ଦିଆଯିବ। କର୍ଣ୍ଣ ସୃଷ୍ଟି କରିପାରୁନାହାନ୍ତି, ହିୟରିଂ ଏଡ୍ ଯଦି ହେଉଛି କିନ୍ତୁ କର୍ଣ୍ଣରେ ଯଦି ଶକ୍ତି ନଥିବ ତାହେଲେ ହିୟରିଂ ଏଡ୍ ମଧ୍ୟ କାମ କରିବ ନାହିଁ। ସେଇଭଳି ଭାବରେ ଲିଭର ସୃଷ୍ଟି କରିପାରୁନାହାନ୍ତି, ସେଇଭଳି ଭାବରେ କ'ଣ ସେଇଟା କୁହନ୍ତି ଯେଉଁ ଡାଇବେଟିସ୍ ଯେଉଁ ହେଲେ ଅଧିକା ହେଇଗଲେ, କିଡ଼ନୀ ମଧ୍ୟ ସେମାନେ କରିପାରୁନାହାନ୍ତି। ଏଇଠି ବହୁତ ଶରୀରରେ ଆମର ଏବେ ତତ୍ତ୍ୱ ରହିଛି, ପଶୁ ପକ୍ଷୀ କୀଟପତଙ୍ଗ ପାଖରେ ମଧ୍ୟ ସେସବୁ ରହିଛି, ସୃଷ୍ଟି କରିଦେଉଛନ୍ତି, କୋଟି କୋଟି ଜୀବ ସୃଷ୍ଟି କରୁଛନ୍ତି। ଗୋଟିଏ କେଉଁ ଗୋଟେ ରୋଗ ରହିଛି, 50 ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ଗୋଟିଏ ଲିଭରକୁ ଟିକିଏ ଇଏ କରିବା ପାଇଁ, ଜଣଙ୍କୁ କାଟିକିରି ଲିଭର କାଟିକିରି କରୁଛନ୍ତି, 50 ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ଏଇ ଯେଉଁ ଆମର ଅଙ୍ଗର ଦାମ କେତେ ଆପଣ ହିସାବ କରନ୍ତୁ, ସେଇଥିରେ ହିସାବ କରିବା, ଏଇସବୁ ବ୍ରହ୍ମା ମାନେ ବୈଜ୍ଞାନିକମାନେ ସୃଷ୍ଟି କରିପାରୁନାହାନ୍ତି। ଏତେ ଶକ୍ତି ରହିଛି ବ୍ରହ୍ମାଙ୍କର ଯେଉଁ ସୃଷ୍ଟି କରିଛନ୍ତି, ଅମୋଘ ସୃଷ୍ଟି, ଭଗବାନ ସବୁ ଜ୍ଞାନ ଦେଇଯାଇଛନ୍ତି। ଯେମିତି ଭଗବତ ଗୀତାରେ ଅର୍ଜୁନକୁ ଭଗବାନ କହିଲେ, ଅସଂଶୟ ସମଗ୍ର ପୂର୍ଣ୍ଣ ଭାବ ମଧ୍ୟ ଜାଣିପାରିବ, ସବୁ ଜ୍ଞାନ ତୁମେ ପ୍ରାପ୍ତ ହୋଇପାରିବ। ସେଇଭଳି ଭାବରେ ଭାଗବତ ମଧ୍ୟ ବ୍ରହ୍ମାଙ୍କୁ ଯେତେବେଳେ ଚତୁଶ୍ଳୋକୀ ଭାଗବତ ଦେଉଛନ୍ତି, ସେତେବେଳେ ମଧ୍ୟ ସେଇ କଥା କହିଛନ୍ତି ବ୍ରହ୍ମାଙ୍କୁ, ବ୍ରହ୍ମା जावानहं यथा भावो यद रूप गुणकर्मक तथैव तत्व विज्ञान मस्तुते मदनुग्रहात् ज्ञानं ते ज्ञानं परम गुह्यं यद विज्ञान समनितं सहरहस्यं तदंगं च ग्रहणं गदितं मया सब ज्ञानमतं दोचि निय ग्रहण कर। तेणु एइभळि भाव चारोटी श्लोक समस्त ज्ञान दे दैछन्ति ब्रह्मा सब किछि शक्ति सब किछि ज्ञान से प्राप्त हो जाइछन्ति। तेणु ये कहुची नाना शक्ति उपब्रहित अनेक शक्ति रही आम खाली भौतिक जगत रे पृथ्वी पृष्ठ से आम ये मनुष्य मान कथा देख आश्चर्य हो जाऊे ये जो सृष्टि कर सृष्टि को वैज्ञानिक मान कर ना उन्नत उन्नत लोक मान कथा कौन कह जो विमान सब रही कत प्रकार ऐश्वर्य सब रही कथा कौन कह ये जो आम विमान करे बहुत कष्ट बहुत पेट्रोल देकरे करुचे सी कत जांत्रिक त्रुटि होकर एयर क्रैश हो जाऊ जा किंतु चीत जगत रे चीत जगत कथा छाड़ू ये भौतिक जगत उन्नत लोक जो विमान सब रही से विमान केते सुंदर भाव सब रही विमान से किसी खराब हम जांत्रिक त्रुटि तर ना एक्सीडेंट ना ये सब ना जमी आम रोड एक्सीडेंट सब हो जाऊँगी स्वर्ग लोक गोटे एक्सीडेंट होकर देवता मृत्युवरण कले से कौन सी परमार्थिक साहित्य परमार्थिक आम न्यूज पेपर ये सब हूँ वैदिक परमार्थिक विद्या ग्रंथ सब रही कौन सी ना एम घटना जमी गोटे एक्सीडेंट हो कते उन्नतर शक्ति रही आम चिंता करें ब्रह्मा शक्ति रही तेणु मैत्र कहार उद्देश्य विद्रो जदि भावुवे का ब्रह्मा कौन एत शक्ति रही ना हाँ ब्रह्मा बहुत शक्ति रही शब्द ब्रह्म आत्मन त्यक्ता व्यक्तात्मन पर ब्रह्मा भवादि बीतो नाना शक्ति अनेक शक्ति रही ये तो मुझे किसी अल्प किसी कहे ये भाव में अनेक शक्ति रही विषय वर्णना करी भगवद गीतार भगवान अर्जुन जो पचार प्रभु आपण विभूति विषय मत विस्तार भाव कहतु सप्तम अध्याय आरंभ कर नवम अध्याय पर्यंत संक्षेप कि विभूति कही तेणु दशम अध्याय अर्जुन कहले प्रभु आपत विभूति कहले मु शांति तृप्ति होना आपण ये विस्तारणात् मनोजोग विभूति जनार्दन बुह्य कथा तृप्ति शुणतु नास्तम्य अमृतम आपण ये विभूति विषय कौन आमको विस्तार भाव कहतु मु तृप्ति पापी कितने शक्ति आपण रही ना अर्जुन मुसब जो विभूति रही विभूति विषय तुमको कौन कह को अनंत विभूति रहीपर ना के विभूति रही किंतु मुझे संक्षेप कहूँ कतोटी विभूति विषय कौच कारण विभूति विस्तर मया विभूति जदि वर्णना करी तेल सर ना जमी मोर विभूति मोर शक्ति मोर गुण को अनंतदेव एक हजार मुखर गुणगान कर अनादि काल भौतिक जगत सृष्टि से करु ए पर्यंत सही पार ना भगवान के एत शक्ति रही तेनाली भाव में ब्रह्माकर भाव शक्ति रही ब्रह्मा को सी शक्ति संचारित कर शक्ति संचारित कर ब्रह्मा यह सब सृष्टि करेणु भाव में यो द्वादश अध्याय ये श्लोक ब्रह्मा विषय वर्णना करते शक्ति रही तेनाली भाव में आहरी बहुत सृष्टि विषय कहे ये तृतीय स्कंद और चतुर्थ स्कंद ये हूँ विसर्ग स्वर्ग एवं विसर्ग भगवान प्रथम सृष्टि एवं ताकर विस्तार ये सब तृतीय स्कंद और चतुर्थ स्कंद वर्णना करापर आसो अन्य जो दस टी विषय रही दुईट विषय दुईट अध्याय दुईट स्कंद वर्णना करें सब भगवान जो अन्य सब कथ रही भागवतम जो दस टी विषय रही अन्य आठ टी विषय पंचम स्कंद स्थान पोषण उतय मनोतर ईशान कथा निरोध मुक्ति आश्रय ये सब दस टी विषय भागवत समस्त ज्ञान प्राप्त हवा ये समस्त ज्ञान भागवत रही दस टी विषय समस्त ज्ञान रही तेणु ये भागवत जो मैंने श्रवण करेंगे से समस्त ज्ञान प्राप्त हो पारे समस्त शक्ति प्राप्त हो पारे बहुत शक्ति रही बहुत ज्ञान रही तेणु ब्रह्मा से भगवान से देती शक्ति से ज्ञान दे मदन ग्रहात मुझे अनुग्रह करमें सब सृष्टि कर तेणु ब्रह्मा सब सृष्टि कर जय श्रीमद भागवतम की जय श्री गोपाद महाराज की जय श्री गुरुदेव की अनंत कोटि वैष्णव की निदाई गौर ब्रह्मानंदी जय श्री गोपाद महाराज की।